శ్రీమద్భాగవతం దశమ స్కంద 41వ అధ్యాయ శ్లోక 1. శ్రీ శుక ఉవాచ స్తువతస్తస్య భగవాన్ స్తువతస్తస్య భగవాన్ దర్శయిత్వా జడే వపుః దర్శయిత్వా జడే వపుః భూయ సమాహరత్ కృష్ణో భూయ సమాహరత్ కృష్ణో నటో నాట్యమివాత్మనః నటో నాట్యమివాత్మనః స్తువతస్తస్య భగవాన్ దర్శయిత్వా జడే వపుః భూయ సమాహరత్ కృష్ణో నటో నాట్యమివాత్మనః. స్తువతస్తస్య భగవాన్ దర్శయిత్వా జడే వపుః భూయ సమాహరత్ కృష్ణో నటో నాట్యమివాత్మనః. ఆది ఆమె పవిత్ర ఏకాదశి తిథి సర్తిళా ఏకాదశి తిథి ఆది ఆమెకు సుజంగ మిళిలా భగవాన్ కర ମଥୁରା ଲୀଳା ବର୍ଣ୍ଣନା କରିବା ପାଇଁ 41 ଅଧ୍ୟାୟରୁ ପାଖାପାଖି 51 ଅଧ୍ୟାୟ ପର୍ଯ୍ୟନ୍ତ 52 ଅଧ୍ୟାୟରୁ କିଛି ପର୍ଯ୍ୟନ୍ତ ଏ ମଥୁରା ଲୀଳା ଚାଲିବ। 14 ବର୍ଷ ପାଖାପାଖି ଭଗବାନଙ୍କ ଲୀଳା ହେବ। ତେଣୁ ଆମେ ଏଇ ଲୀଳାରେ ପ୍ରବେଶ କଲେ ପ୍ରବିଷ୍ଟ ହେଲେ ଲୀଳା ପ୍ରବିଷ୍ଟ ହେଲେ ଭଗବାନ ନିତ୍ୟ ଲୀଳା ପ୍ରବିଷ୍ଟ ଭଗବାନଙ୍କ ମଥୁରା ଲୀଳା। ତେଣୁ ଏଇ ଅଧ୍ୟାୟର ଆରମ୍ଭରେ ଏ ଅଧ୍ୟାୟରେ ରହିଛନ୍ତି 52 ଶ୍ଲୋକ ଅଛନ୍ତି। ଆମେ 1-5 ଏଇ 5ଟି ଶ୍ଲୋକରେ ଭଗବାନଙ୍କର ଯେଉଁ ରୂପ ଦେଖିଲେ ସ୍ତୁତି କଲେ ସେ ବିଷୟରେ ବର୍ଣ୍ଣନା କରାଯିବ। ଚକ୍ରରୁ ଯେଉଁ ସ୍ତୁତି କରିଛନ୍ତି 6-18 ବର୍ତ୍ତମାନ କୃଷ୍ଣ ଯିବେ, ବର୍ତ୍ତମାନ ବୃନ୍ଦାବନରୁ ସେ ମଥୁରାକୁ ଯିବେ। ବୃନ୍ଦାବନ ନାହିଁ, ସେ ଯିବେ ନନ୍ଦଗାଓଁ। ନନ୍ଦଗାଓଁରେ ଆସିଛନ୍ତି, ଯମୁନା ତଟରେ ପଶିଛନ୍ତି, ଯମୁନା ତଟରେ ଦର୍ଶନ କରିସାରିଲେଣି, ଅକ୍ରୂର ଭଗବାନଙ୍କୁ ଦର୍ଶନ କରିସାରିଲେଣି ଯମୁନା ନଦୀ ତଟରେ। ତେଣୁ ବର୍ତ୍ତମାନ ସେଇ ଯମୁନା ନଦୀ ତଟରୁ ସେ ମଥୁରାରେ ପ୍ରବେଶ କରିବେ। ତେଣୁ 19-31 ଏଥିରେ ଭଗବାନ ମଥୁରା ପ୍ରବେଶ ବିଷୟରେ ବର୍ଣ୍ଣନା କରାଯାଉଛି। 32-39 ଭଗବାନ ମଥୁରା ଲୀଳାରେ ପ୍ରଥମେ ଭଗବାନଙ୍କୁ ଦର୍ଶନ କରିବେ, ଯିଏ ଦର୍ଶନ କରିବାର ଯୋଗ୍ୟ ନୁହଁ ରଜକ। ଭଗବାନ ଯଦିଓ ତାଙ୍କର ଯୋଗ୍ୟତା ନାହିଁ, କିନ୍ତୁ ତଥାପି ତାଙ୍କୁ ଦର୍ଶନ ଦେବେ, କିନ୍ତୁ ତଥାପି ସେ ଦର୍ଶନର ଉପଯୋଗ କରିପାରିବେ ନାହିଁ। ତେଣୁ ଭଗବାନଙ୍କ ହାତରେ ସେ ମୃତ୍ୟୁବରଣ କରିବେ। 40-52 ଏ 13 ଶ୍ଲୋକରେ ଭଗବାନ ଯେଉଁ ଦର୍ଜିକୁ ଦେଖାଦେବେ, ତାପରେ ମାଳାକାରକୁ ଦେଖାଦେବେ, ଏତିକି ବର୍ଣ୍ଣନା କରାଯିବ। 42 ଅଧ୍ୟାୟରେ କୁବ୍ଜାଙ୍କ କଥା ଆସିବ। ଯାହା ଏଇଭଳି ଭାବରେ 52 ଶ୍ଲୋକ ଅଛନ୍ତି ଏ ଅଧ୍ୟାୟରେ। ଆମେ ଆଜି ସୁଯୋଗ ମିଳିଲା ଆମେ ଭଗବାନଙ୍କ କୃପାରୁ ଆଜି ଆମେ ଏହି ଭଗବାନଙ୍କର ମଥୁରା ଲୀଳା ବିଷୟରେ ଶ୍ରବଣ କରିବା। ମୋର ଯଦି କୀର୍ତ୍ତନ କରିବାର କୌଣସି ଯୋଗ୍ୟତା ନାହିଁ, କିନ୍ତୁ ଭଗବାନ କୃପା କରି ଆମକୁ ସେହି ଅବସର ପ୍ରଦାନ କରିଛନ୍ତି। ତେଣୁ ଏ ଶ୍ଳୋକରେ କୁହାଯାଉଛି ଯେ ଭଗବାନ କୃଷ୍ଣ ସ୍ତବତଃ ପୂର୍ବୋକ୍ତ କ୍ରମେଣ ସ୍ତବକାରିଣ ଅକ୍ରୂର ସେଇ ଯମୁନା ନଦୀ ଯମୁନା ତଟରେ ଯମୁନା ଜଳରେ ଭଗବାନ ଦର୍ଶନ କଲେ ଏବଂ ତିରିଶଟି ଶ୍ଳୋକରେ ଭଗବାନଙ୍କର ସ୍ତୁତି କରିଛନ୍ତି। ଆମେ ଗତକାଲି ଅନ୍ତିମ ସ୍ତୁତିଟି ପାଠ କରିଥିଲି, ତିରିଶ ନମ୍ବର ସ୍ତୁତି, କାହାର ମନେ ଅଛି ସ୍ତୁତି? ନମସ୍ତେ ବାସୁଦେବାୟ ସର୍ବଭୂତ କ୍ଷୟାୟ ଚ ଋଷିକେଶ ନମସ୍ତୁଭ୍ୟଂ ପ୍ରପନ୍ନଂ ତ୍ରାହି ମାଂ ପ୍ରଭୋ ପ୍ରପନ୍ନଂ ପାହି ମାଂ ପ୍ରଭୋ। ଏ ଆମେ ବର୍ଣ୍ଣନା କରି ଭଗବାନ କିଭଳି ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏ ଚତୁର୍ଭୁଜ ଇଏ ହେଉଛନ୍ତି ଆମର ଏଠାରେ ଉପସ୍ଥିତ ଅଛନ୍ତି ଭଗବାନ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ। ତେଣୁ ଇଏ ୟାଙ୍କୁ ପ୍ରଣାମ କରୁଛନ୍ତି। ଇଏ ହେଉଛନ୍ତି ଆମର ଯେଉଁ ହୃଦୟ, ତାପରେ ଅହଙ୍କାର ଏବଂ ବୁଦ୍ଧି ଏବଂ ମନ, ଆର ହେଉଛନ୍ତି ଅଧିଷ୍ଠାତ ଭଗବାନ, ଏମାନେ ସବୁ ଅଧିଷ୍ଠାତ ଦେବ, ଏମାନେ ନିୟନ୍ତ୍ରଣ କରୁଛନ୍ତି। ତେଣୁ ଅକ୍ରୂର ଭଗବାନ ପ୍ରାର୍ଥନା, ଅନ୍ତିମ ପ୍ରାର୍ଥନା ଏଇଟା କଲେ, ପ୍ରଭୁ ଆପଣ ମୋତେ ପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରନ୍ତୁ, ଆପଣ ମାୟା ଦ୍ୱାରା ମୁଁ ନିୟନ୍ତ୍ରିତ ନ ହୁଏ, ଆପଣ ମୋତେ ନିୟନ୍ତ୍ରିତ କରନ୍ତୁ, ଏଇଭଳି ଭାବରେ ମୁଁ ଆପଣଙ୍କର ଶରଣରେ ଗଲି, ଆପଣ ମୋତେ ରକ୍ଷା କରନ୍ତୁ। ଏ ଅନ୍ତିମ ଶ୍ଳୋକଟି ପାଠ କରିଥିଲେ ଗତକାଲି। ତେଣୁ ବର୍ତ୍ତମାନ ଏଇଟା କହୁଛି ଏଇଭଳି ଭାବରେ ଭଗବାନ କୃଷ୍ଣ ସ୍ତବତଃ, ଭଗବାନ କୃଷ୍ଣଙ୍କୁ ଏଇଭଳି ଭାବରେ ସ୍ତୁତି କରି ଅକ୍ରୂର ହେଉଛନ୍ତି ବନ୍ଦନାର ଆଚାର୍ଯ୍ୟ। ଏଇଭଳି ଭାବରେ ତିରିଶଟି ଶ୍ଳୋକରେ ଭଗବାନ ବନ୍ଦନା କରିଛନ୍ତି। ତସ୍ୟ କହିଲେ ଅକ୍ରୂରସ୍ୟ ବିଷୟ ଜଳେ, ଜଳେ କହିଲେ ଜଳ ମଧ୍ୟ, ବପୁ ସ୍ୱକୀୟଂ ରୂପଂ ଦର୍ଶୟିତ୍ୱା ଭୂୟ ପୁନଃ ନଟ ନାଟ୍ୟକାର ଆତ୍ମନ ସ୍ୱସ୍ୟ ନାଟ୍ୟମ ଅଭିନୟ ରୂପାଦି ଇବ ତତ୍ ବପୁ ସମାହରତ ସଂହୃତବାନ। ଭଗବାନ ସେ ଜଳରେ ନିଜର ଯେଉଁ ବପୁ ଦେଖେଇଲେ, ଯେଉଁ ରୂପ ଦେଖେଇଲେ, ଯାହାକୁ ରୂପ ଦର୍ଶନ କଲେ, 49 ଅଧ୍ୟାୟରେ ସେସବୁ ରୂପକୁ ବର୍ଣ୍ଣନା କରାଯାଇଛି କିଭଳି ଭାବେ ରୂପ ଭଗବାନ ଦର୍ଶନ କରାଇଥିଲେ ଅକ୍ରୂରଙ୍କୁ, ଏବଂ ଅକ୍ରୂରଙ୍କ ରୂପ ଅକ୍ରୂର ସେ ରୂପ ଦର୍ଶନ କରି ଭଗବାନ ସ୍ତୁତି କରିଥିଲେ। ଭଗବାନ ଏଇଭଳି ଭାବେ ତାଙ୍କ ରୂପ ଦର୍ଶନ ଦେଇ ସେ ଜଳ ଭିତରେ ଦେଇକରି, ଯେମିତି ଜଣେ ନାଟ୍ୟକାର, ନାଟ୍ୟକାର ଯେଭଳି ଭାବରେ ତାଙ୍କର ନାଟ ଯେଉଁ ରହିଛି ଏସବୁକୁ ନାଟ ସବୁ ବନ୍ଦ କରନ୍ତି ବା ନାଟକୁ ଇଏ କରନ୍ତି, ବା ଆମେ ଏମିତି କହିବା ମ୍ୟାଜିସିଆନ, ଜଣେ ମ୍ୟାଜିସିଆନ ତା'ର ମ୍ୟାଜିକ୍ ଦେଖେଇ ଦିଏ, ଭଗବାନ ସେଇଭଳି ଭାବରେ ତାଙ୍କର ମ୍ୟାଜିକ୍ ଦେଖେଇଦେଲେ। ଭଗବାନ ଭଗବାନଙ୍କର ମ୍ୟାଜିକ୍ କହିଲେ ପ୍ରକୃତରେ ସେଇଟା ପ୍ରକୃତ ଜିନିଷ ନୁହଁ, ସେ ସେଇଟାକୁ ଦେଖାଉଛନ୍ତି, କିନ୍ତୁ ଇଏ ଯେଉଁ ଭଗବାନ ଦେଖେଇଲେ ଇଏ ଇଏ ସବୁ ଅପ୍ରାକୃତ ଜିନିଷ ଦେଖିଲେ, ପ୍ରକୃତ ଜିନିଷ କିଛି ନୁହଁ, ଇଏ ଅପ୍ରାକୃତ ଜିନିଷ, ଭଗବାନଙ୍କ ରୂପ ଇତ୍ୟାଦି ଯାହା ସବୁ ହେଉଛି ଅପ୍ରାକୃତ, ଭୌତିକ ଜଗତର ବସ୍ତୁ ନୁହଁ। ତେଣୁ ଅପ୍ରାକୃତ ବସ୍ତୁକୁ ଦେଖେଇଲେ ପୁଣି ଅଦର୍ଶନ କରାଇଦେଲେ, ଉଭା ହୋଇଗଲେ ଭଗବାନ ସେ ରୂପକୁ ଉଭେଇ ନେଲେ ବା ଅଦୃଶ୍ୟ କରାଇଦେଲେ। ତେଣୁ ଏଭଳି ଭାବରେ ଯେତେବେଳେ ଏଇ ଶ୍ଳୋକରେ ସିଦ୍ଧସ୍ୱାମୀ କହୁଛନ୍ତି, ସ ଶଙ୍କମ ଅକ୍ରୂର ମନ ପ୍ରବୋଧ୍ୟ ସ୍ୱଧାମ ସନ୍ଦର୍ଶନ ସତ୍ କୃପାତ ସ୍ୱରାଜଧାନୀ ମଥୁରାଂ ଅପଶ୍ୟତ ଅଳଙ୍କୃତା ଅନନ୍ତ ମହୋତ୍ସବାଢ଼୍ୟାଂ। ଭଗବାନ 41 ଅଧ୍ୟାୟର ଯେଉଁ 52 ଶ୍ଳୋକ ଅଛନ୍ତି ତାକୁ ସଂକ୍ଷେପରେ ଶ୍ରୀଧର ସ୍ୱାମୀ କହିଦେଲେ ପ୍ରଥମେ, ଯେ ସ ଶଙ୍କମ ଅକ୍ରୂର ମନ ପ୍ରବୋଧ୍ୟ, ଅକ୍ରୂର ଆଶଙ୍କାଗତ ଆଶଙ୍କା ଥିଲା ଅକ୍ରୂରଙ୍କର, ଭଗବାନ କୃଷ୍ଣ ବଳରାମ ଯଦିଓ ଭଗବାନ କିନ୍ତୁ ତଥାପି ତାଙ୍କର ରହିଛି ବାତ୍ସଲ୍ୟ ଭାବ ରହିଛି, ବା ଯେକୌଣସି ଭାବରେ ଯେଉଁ ଭଗବାନଙ୍କ ସହିତ ସେ ସମ୍ବନ୍ଧିତ ରହିଛନ୍ତି ସେହି ଭାବ ରହିଛି। ତେଣୁ ସେ ଭୟ କରୁଛନ୍ତି, କୃଷ୍ଣ ବଳରାମ ଗଲେ ମଥୁରାକୁ, କଂସ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛି ହତ୍ୟା କରିବା ପାଇଁ, ତଥାପି ତାଙ୍କର ଭୟ ରହୁଥିଲା ଅକ୍ରୂରଙ୍କର, ଭଗବାନ ଦର୍ଶନ କରିକି ମଧ୍ୟ ତଥାପି ଭୟ ରହୁଥିଲା। ତେଣୁ ଭଗବାନ ତାଙ୍କ ରୂପ ଦର୍ଶନ କଲେ, ସ ଶଙ୍କମ ଅକ୍ରୂର ମନ ପ୍ରବୋଧ୍ୟ, ଏଇ ଆଶଙ୍କିତ ଅକ୍ରୂରଙ୍କୁ ପ୍ରବୋଧନା ଦେବା ପାଇଁ, ତାଙ୍କର ଶଙ୍କାକୁ ଦୂର କରିବା ପାଇଁ ଭଗବାନ ସ୍ୱଧାମ ସନ୍ଦର୍ଶନ ସତ୍ କୃପାତଃ, ତାଙ୍କୁ କୃପା କରି ତାଙ୍କର ଧାମକୁ ତାଙ୍କ ରୂପକୁ ଦର୍ଶନ ଦେଲେ। ତେଣୁ ସ୍ୱରାଜଧାନୀ ମଥୁରାଙ୍କ ଅପଶ୍ୟତ, ବର୍ତ୍ତମାନ ଭଗବାନ ନିଜର ରାଜଧାନୀ ମଥୁରାକୁ ଦର୍ଶନ କରିବେ। ମଥୁରା ଭାଗବତ ବର୍ଣ୍ଣନା କରାଯାଇଛି, ଯେତେବେଳେ ଧ୍ରୁବ ମହାରାଜ ଯେତେବେଳେ ଯାଉଥିଲେ ଭଗବାନଙ୍କର ଅନ୍ୱେଷଣରେ, ସେହି ସମୟ ନାରଦ ମୁନି କଥା ଟିକେ କହିଛନ୍ତି, ନିତ୍ୟଂ ସନ୍ନିହିତ ହରେ ମଥୁରା ଏଭଳି ସ୍ଥାନ ଯେଉଁଠି ଭଗବାନ ହରି ନିତ୍ୟଂ ସବୁବେଳ ପାଇଁ ରହିଛନ୍ତି, ନିତ୍ୟଂ ସନ୍ନିହିତ ହରେ, ତେଣୁ ସେହି ମଥୁରାକୁ ବର୍ତ୍ତମାନ ଭଗବାନ ଦର୍ଶନ କରିବେ ଅପଶ୍ୟତ। ଏବଂ ଅଳଙ୍କୃତା ଅନନ୍ତ ମହୋତ୍ସବା ଧ୍ୟାନ, ମଥୁରାକୁ ଦର୍ଶନ ଖାଲି କରିବେନି, ମଥୁରାକୁ ଅଳଙ୍କୃତ କରିବେ ଭଗବାନ ଅନନ୍ତ ଦେବଙ୍କ ସହିତ, ବଳରାମଙ୍କ ସହିତ ମହୋତ୍ସବା ଧ୍ୟାନ। ମହୋତ୍ସବ ଆରମ୍ଭ ହେବ ବର୍ତ୍ତମାନ ମଥୁରାରେ, ଭଗବାନଙ୍କ ରୂପ ହେଉଛି ଗୋଟେ ଦର୍ଶନ, ଦେଖିବା କିଭଳି ମହୋତ୍ସବ ହେଉଛି, ଏସବୁ ବର୍ଣ୍ଣନା କରାଯିବ। ଶ୍ରୀମଦ୍ ଭାଗବତମର ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟ 19 ଶ୍ଳୋକରେ କୁନ୍ତିଦେବୀ ତାଙ୍କର ସ୍ତୁତିରେ ମଧ୍ୟ ସେ କଥା କହୁଛନ୍ତି, ମାୟା ଜବନିକା ଛନ୍ନମ, ଭଗବାନ ସବୁଠାରେ ବିଦ୍ୟମାନ କିନ୍ତୁ ମାୟା ଜବନିକା ଦ୍ୱାରା, ମାୟା ଆବରଣ ଦ୍ୱାରା ଆମେ ତାଙ୍କୁ ଦର୍ଶନ କରିପାରୁନାହିଁ। ତେଣୁ ଯଦି ଆମର ଚକ୍ଷୁରୁ ସେ ମାୟା ରୂପକ ଜବନିକାକୁ ଅପସରାଇ ଦେବେ, ତାହେଲେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା, ଯେଉଁଭଳି ଭାବରେ ଅକ୍ରୂର ଭଗବାନଙ୍କ ଦର୍ଶନ କଲେ। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ନଟ୍ୟମ ଏବା ଉପସଂହାର ଏବ ଦୃଷ୍ଟାନ୍ତ, ନଟୋ ନାଟ୍ୟମ ଯଥୋପସଂହରତି, ନାଟ୍ୟକାର ଯେଭଳି ତା'ର ନୃତ୍ୟକୁ ସେ ଉପସଂହାର କରନ୍ତି, ସେହିଭଳି ଭାବରେ କୃଷ୍ଣ ବୈକୁଣ୍ଠଂ ବୈକୁଣ୍ଠିୟଂ ଚ ସନାତନ ବସ୍ତୁ ତତ୍ ସର୍ବ ସର୍ବ ଉପସଂହାରତ୍ୟର୍ଥ, ଭଗବାନ ତାଙ୍କର ନିଜର ବୈକୁଣ୍ଠ ଧାମ, ବୈକୁଣ୍ଠର ଯେଉଁ ସବୁ ବସ୍ତୁ ସବୁ ରହିଛି, ଏସବୁ ବୈକୁଣ୍ଠିୟଂ ଚ ସନାତନ ବସ୍ତୁ, ଏସବୁ ସନାତନ ବସ୍ତୁ ଆମର ହେଉଛି, ଆମେ ଏଇ ଯେଉଁ ଭୌତିକ ଜଗତରେ ରହୁଛେ ଏଇଟା ହେଉଛି କ୍ଷଣସ୍ଥାୟୀ, ଏଇଟା ସବୁବେଳ ପାଇଁ ରହୁନାହିଁ, କ୍ଷଣସ୍ଥାୟୀ ସବୁ, କିନ୍ତୁ ସେଠି ଯାହା ସବୁ ରହିଛି ସେଠୁ ଚିର ସନାତନ ସେଠି ସବୁ ରହିଛି ବସ୍ତୁ, ସେସବୁ ଦର୍ଶନ ଦେଖେଇଲେ, ଅକ୍ରୂରଙ୍କୁ ଦର୍ଶନ ଦେଲେ, ଦେଖେଇଲେ ସେସବୁ, ତେଣୁ ଭଗବାନ ସେସବୁ ଦର୍ଶନ ଦେଇ ପୁଣି ଅପସାରିତ କରିଦେଲେ। ତାପରେ କ'ଣ ହେଲା ନା, ସୋପି ଚାନ୍ତରିତଂ ବିକ୍ଷ ଜଳା ଉନ୍ମୁଜ୍ୟ ସତ୍ୱର କୃତା ଚାବଶ୍ୟକଂ ସର୍ବଂ ବିସ୍ମିତୋ ରଥମାଗମତ। ସ ମାନେ ଅକ୍ରୂର, ଅପିଚ ତତ୍ ଭାଗବତଂ ବପୁଃ ଅନ୍ତର୍ହିତଂ, ଯେତେବେଳେ ଭଗବାନ ତାଙ୍କର ବପୁକୁ ଅନ୍ତର୍ହିତ କରିଦେଲେ, ତିରୋହିତ କରିଦେଲେ, ବିକ୍ଷ ଏଇଟାକୁ ଦେଖି ଜଳାତ୍ ଉନ୍ମୁଜ୍ୟ, ଜଳ ଭିତରେ ବୁଡ଼ିକିରି ସେ ଦର୍ଶନ କରିଥିଲେ, ବର୍ତ୍ତମାନ ଉନ୍ମୁଜ୍ୟ ତାଙ୍କୁ ଜଳରୁ ଉପରକୁ ଆସିଲେ, ଉତ୍ତୁର୍ଜ୍ୟ ସତ୍ୱର, ସତ୍ୱର କହିଲେ ବହୁତ ବେଗରେ ବା ଶୀଘ୍ର ଶୀଘ୍ର, ଆବଶ୍ୟକ ସର୍ବଂ କୃତ୍ୱା ସ୍ନାନ ଆଦି ସବୁ କାର୍ଯ୍ୟ କରି ବିସ୍ମିତ ରଥମ ଆଗମତ, ଆଶ୍ଚର୍ଯ୍ୟଜନିତ ଭାବରେ ରଥକୁ ଆସୁଛି ଭଗବାନ ଦର୍ଶନ କରିଦେଲେ। ଆମେ କହିଦେଉଛେ ଆମର ଏତେ ସେସବୁ ଭାବ ଆସୁନାହିଁ, ଭଗବାନଙ୍କୁ ଦର୍ଶନ କଲେ ଯେଉଁ ଭାବ ହେବ ଅକ୍ରୂରଙ୍କର, କେତେ ବିସ୍ମିତ ହୋଇନଥିବେ, ଭଗବାନଙ୍କୁ ଦର୍ଶନ କଲେ ବହୁତ ଆଶ୍ଚର୍ଯ୍ୟ ଯାଇଛନ୍ତି, ସେହିଭଳି ଭାବରେ ସେହି ଭାବରେ ଆସୁଛନ୍ତି ରଥମ ଆଗମନ, ବର୍ତ୍ତମାନ ରଥ ପାଖକୁ ଆସୁଛନ୍ତି ଅକ୍ରୂର, ରଥ ପାଖକୁ ଯେତେବେଳେ ଆସୁଛନ୍ତି ହଁ। ତାପରେ ଏଠାରେ ବିଷ୍ଣୁ ପୁରାଣରେ ମଧ୍ୟ ସେ କଥା କହୁଛନ୍ତି, ଅର୍ଚ୍ଚା ମାସ ଯେଉଁ କଥା କୁହାଯାଇଛି, ଭଗବାନ ସେ ଅର୍ଚ୍ଚନା କଲେ ଯେ ସର୍ବେଷାଂ ଧୂପ ପୁଷ୍ପ ମନମୟୀ, ଜଣେ ପ୍ରଶ୍ନ ପଚାରିବ ଜଳ ଭିତରେ କେମିତି ସବୁ ଅର୍ଚ୍ଚନା କଲେ, ଆମେ ଯେଉଁ ପୂଜା କରୁଛେ ଅର୍ଚ୍ଚନା କରୁଛେ କେମିତି ଅର୍ଚ୍ଚନା କରୁଛେ, ଧୂପ ଦୀପ ସବୁ ଦେଉଛେ କିନ୍ତୁ ଜଳ ଭିତରେ କେମିତି ଦିଆ ହେବ, କେମିତି ଦିଆ ହେବ, ହଁ ମନମୟୀ, ମନମୟରେ ଦେଲେ, ଆଠ ପ୍ରକାର ମୂର୍ତ୍ତି ଅଛନ୍ତି ଭଗବାନଙ୍କର, ତା'ଦେହରୁ ଗୋଟିଏ ମୂର୍ତ୍ତି ହେଉଛି ମନମୟୀ, ଏକାଦଶ ସ୍କନ୍ଧ 37 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କ'ଣ ମନମୟ, ପ୍ରଥମେ ହେଉଛି କ'ଣ ନା ଏ ଯେଉଁ ଧାତୁରେ ହେଉଛି ବା ଅନ୍ୟାନ୍ୟ ସବୁ ରହିଛି, ଏସବୁ ରହିଛି ଆଠଟି ମନମୟୀ ମଣିମୟୀ ପ୍ରତିମା ଅଷ୍ଟଧା ସ୍ମୃତା ଶିଳା ଲେପ୍ୟା ସୈକତି ଲିପ୍ୟା ଲେଖ୍ୟା ଚ ସୈକତି ମନମୟୀ ମଣିମୟୀ ପ୍ରତିମା ଅଷ୍ଟଧା ସ୍ମୃତା, ଆଠ ପ୍ରକାର ସ୍ମୃତି ରହିଛି, ମୂର୍ତ୍ତି ରହିଛନ୍ତି ଭଗବାନ। ଏହିଭଳି ଭାବରେ ଆଠ ପ୍ରକାର ଆମେ ପୂଜା କରିପାରିବା। ଗୋଟେ ଥରେ ଜଣେ ବ୍ୟକ୍ତି ଥିଲେ, ବ୍ରାହ୍ମଣ ବ୍ୟକ୍ତି, ବ୍ରାହ୍ମଣ ଜଣେ ଥିଲେ, ବହୁତ ଗରିବ ବ୍ରାହ୍ମଣ ଜଣେ। ତାଙ୍କର କିନ୍ତୁ ସେ ଭଗବାନ ଯେ ପୂଜା କରୁଥିଲେ, ସେ ଚାହୁଁଥିଲେ ବହୁତ ଜାକଜମକରେ ପୂଜା କରିବା ପାଇଁ, ବହୁତ ଧୁମଧାମ, ବହୁତ ଐଶ୍ୱର୍ଯ୍ୟରେ ପୂଜା କରିବା ପାଇଁ। କିନ୍ତୁ ତାଙ୍କର ଏତେ ଐଶ୍ୱର୍ଯ୍ୟ ନାହିଁ, ବହୁତ ଦରିଦ୍ର ବ୍ୟକ୍ତି ସିଏ, କିନ୍ତୁ ମନ ଦୁଃଖରେ ଥିଲେ। ଭଗବାନ ତାଙ୍କର ଭାବ ବୁଝି ଭଗବାନ ଏଭଳି ବ୍ୟବସ୍ଥା କଲେ, ଗୋଟେ ଥର ସେ ଶ୍ରବଣ କଲେ, ପ୍ରବଚନରେ ଶ୍ରବଣ କଲେ ଭଗବାନଙ୍କ ଏଇ ଆଠ ପ୍ରକାର ମୂର୍ତ୍ତି ରହିଛି, ମନରେ ମଧ୍ୟ ଭଗବାନ ପୂଜା କରିହେବ, ତେଣୁ ସେ ସେଇଟାକୁ ଶୁଣି ଆନନ୍ଦିତ ହେଲେ, ଆମେ ଭଗବାନଙ୍କୁ ମନରେ ପୂଜା କରିପାରିବା, ଅସୁବିଧା କ'ଣ ଅଛି। ତେଣୁ ଗୋଦାବରୀ ନଦୀ ତଟରେ ସ୍ନାନ କରିସାରି ଭଗବାନଙ୍କୁ ପୂଜା କରୁଛନ୍ତି ମନରେ, ବହୁତ ପ୍ରକାର ଆଡ଼ମ୍ବର ସହକାରେ ପୂଜା କରୁଛନ୍ତି, ସବୁ ସବୁ ଆସନ ନିର୍ମାଣ କରିଛନ୍ତି ଭଗବାନ ପାଇଁ, ରତ୍ନ ସିଂହାସନ ନିର୍ମାଣ କରିଛନ୍ତି, କୋଟି କୋଟି ଟଙ୍କା ରତ୍ନ ଦେବା ପାଇଁ କିଛି ଅସୁବିଧା ନାହିଁ, ମନରେ ରତ୍ନ ସିଂହାସନ ତିଆରି କରିଦେଲେ ଭଗବାନ, ବହୁତ ଅସ୍ତ୍ର ବସ୍ତ୍ର ଅଳଙ୍କାର ଇତ୍ୟାଦି ସବୁ ସଜ୍ଜିତ କଲେ, ସବୁ ମନରେ ସବୁ ଚାଲିଛି। ତେଣୁ ତାପରେ ଭଗବାନ ଖାଦ୍ୟ ନୈବେଦ୍ୟ ଅର୍ପଣ କରିବେ, ବହୁତ ପ୍ରକାର ରାଜଭୋଗ 56 ଭୋଗ ଭଗବାନଙ୍କୁ ପ୍ରଦାନ କରୁଛନ୍ତି ରୋଷେଇ କରି। ତାପରେ ଯେତେବେଳେ ଭଗବାନଙ୍କୁ ଅର୍ପଣ କରୁଛନ୍ତି, ସେତେବେଳେ ସେ ଚିନ୍ତା କରୁଛନ୍ତି ଯେ କ୍ଷୀରିଟା ଯେଉଁ ମୁଁ ତିଆରି କରିଦେଲି, ମନରେ ସବୁ ହେଉଛି, କିନ୍ତୁ କ୍ଷୀରିଟା ଯେଉଁ ତିଆରି କରିଦେଲି ଏଇଟା ତ ଗରମ ଅଛି, ଥଣ୍ଡା ନାହିଁ, ମୁଁ ଭଗବାନଙ୍କୁ ଅର୍ପଣ କରିଦେଲି କହିକିରି ମନରେ ହାତ ବୁଡ଼େଇଦେଲେ ସେ କ୍ଷୀରରେ, କ୍ଷୀରିରେ ହାତ ତାଙ୍କ ଫୋଟକା ହୋଇଗଲା, ପ୍ରକୃତରେ ଫୋଟକା ହୋଇଗଲା, ମନରେ ସବୁ କଲେ କିନ୍ତୁ ହାତଟା ପ୍ରକୃତରେ ଫୋଟକା ହୋଇଗଲା। ତେଣୁ ଏ କଥା ବୈକୁଣ୍ଠ ଲୋକରେ ଭଗବାନ ବିଷ୍ଣୁ ଜାଣିପାରିଲେ, ଦେଖି ହସିଲେ। ଭଗବାନ ବିଷ୍ଣୁ ଲକ୍ଷ୍ମୀଦେବୀଙ୍କ ସହିତ ପ୍ରସାଦ ଖେଳୁଥିଲେ, ସେ ଯେତେବେଳେ ହସିଲେ, ଲକ୍ଷ୍ମୀଦେବୀ ପଚାରିଲେ ପ୍ରଭୁ କାହିଁକି ହସିଲେ, ପ୍ରଭୁ ସେ ପ୍ରଶ୍ନର ଉତ୍ତର ନ ଦେଇ ପ୍ରଥମେ ପଠାଇଲେ ତାଙ୍କର ପାର୍ଷଦମାନଙ୍କୁ, ଗୋଟେ ବିମାନ ଦ୍ୱାରା ପଠାଇଲେ ସେଠିକି, ସେ ବିମାନରେ ସେ ବ୍ରାହ୍ମଣ ଜଣଙ୍କ ବୈକୁଣ୍ଠ ଲୋକ ଗଲେ, ମନରେ ଏଇଭଳି ଭାବରେ ପୂଜା କରିଥିଲେ ସେ ମନମୟୀ। ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି, ଯେତେବେଳେ ସାନ ବିପ୍ର ବଡ଼ ବିପ୍ର ଏ ଯେଉଁ ଯାଇଥିଲେ ବୃନ୍ଦାବନକୁ ଯାଇଥିଲେ, ସେଠି ଯେଉଁ ସାକ୍ଷୀ ଗୋପାଳ ଏସବୁ କଥା ରହିଛି, ଆମେ ସେ କଥା କହିବା ନାହିଁ, କିନ୍ତୁ ଅନ୍ତିମରେ ଯେତେବେଳେ ସାନ ବିପ୍ର ଗଲେ ଭଗବାନ ପାଖକୁ, କହିଲେ ଆପଣଙ୍କୁ ଯିବାକୁ ପଡ଼ିବ ସାକ୍ଷୀ ଦେବା ପାଇଁ, ତେଣୁ ଭଗବାନ ସେଥିରେ ରାଜି ହୋଇକରି ଆସିଲେ। ତେଣୁ ସେଥିରେ ଆସିଲେ ବୃନ୍ଦାବନରୁ ଗଲେ ସେ କେଉଁଠିକି, ବିଦ୍ୟାନଗର ଦାକ୍ଷିଣାତ୍ୟ, ଭାରତ ଦାକ୍ଷିଣାତ୍ୟ ବିଦ୍ୟାନଗର ରହିଛି ସେଠିକି ଯାଇଥିଲେ। ତେଣୁ ସେ କଣ୍ଡିସନ କରିଥିଲେ, ମୋତେ ପ୍ରତିଦିନ ଗୋଟେ ଲେଖା ସେର ଚାଉଳ ମୋତେ ଭୋଗ ଲଗାଇବ, ଏଇଭଳି ଭାବରେ। ଆଉ ଗୋଟେ କଣ୍ଡିସନ କରିଥିଲେ କ'ଣ ନା, ମୋତେ ଲକ୍ଷ୍ୟ କରିବନି, ତୁମେ ପଛକୁ ଚାହିଁବ ନାହିଁ, ପ୍ରତିକୁ ଚାହିଁଲେ ଯେଉଁଠି ଚାହିଁ ମୁଁ ସେଇଠି ରହିଯିବି। ତେଣୁ ସାନ ବିପ୍ର କହିଲେ, ମୁଁ କେମିତି ଜାଣିବି ଆପଣ ଆସୁଛନ୍ତି କି ନାହିଁ, ନା ମୋର ନୂପୁରର ରୁଣଝୁଣ ଶବ୍ଦ ଶୁଣୁଥିବ ତୁମେ। ତେଣୁ ସେ ଏହିଭଳି ଭାବରେ ଯାଉଛନ୍ତି, ଅନେକ ଦିନ ବିତି ଯାଇଥିବ ବୃନ୍ଦାବନରୁ, 750 କୋଶ ନା କ'ଣ ଏଇଟା ରହିଛି, ଯେଉଁ କହିଥିଲେ ପୁରୀରୁ ବୃନ୍ଦାବନ 750 କୋଶ, ଆମ ଗୀତ ନାହିଁ, ତେଣୁ ଆହୁରି ବିଦ୍ୟାନଗରୀ ଆହୁରି ଅଧିକ 1000 କୋଶ, ତେଣୁ କେତେ ଦିନ ଲାଗିଥିବ, କେମିତି ସେ ପୂଜା କଲେ, ଏକସାର ଚାଉଳ କେଉଁଠୁ ରୋଷେଇ କରି ପୂଜା କଲେ। ଥରେ ଆମର ଗୋବିନ୍ଦ ମହାରାଜ ସେ ପ୍ରଶ୍ନଟି ପଚାରିଥିଲେ, କ୍ଲାସ୍ ଦେଉଥିଲା ବେଳେ ପଚାରିଲେ, କେମିତି ସେ ପୂଜା କଲେ, ସମସ୍ତେ କିଏ କ'ଣ କହିଲେ ନା ପଛକୁ ଅନୁସା କରିବେନି ନା ଭୋଗ ଲଗାଇବ, ତେଣୁ କିଏ କହିଲେ ଏମିତି ପଛୁଆ କଣ୍ଟି ବଜେଇକି ପଛୁଆ ପୂଜା କଲେ, ନା ସେସବୁ ମନରେ ପୂଜା କରିଛନ୍ତି, ସେସବୁ ଚାଉଳ ମନରେ ଆଣିଛନ୍ତି ଭଗବାନ ପୂଜା ସବୁ ମନରେ ସବୁ କରିଛନ୍ତି। ଏଇଭଳି ଭାବରେ ବହୁତ ଉଦାହରଣ ରହିଛି। ତେଣୁ ଏ ମନରେ ପୂଜା କରିଥିଲେ, ଭଗବାନଙ୍କୁ ଅର୍ଚ୍ଚନା କରିଥିଲେ, ଧୂପ ଦୀପ ଦେଇ ନୈବେଦ୍ୟ ଅର୍ପଣ କରିଥିଲେ ଭଗବାନଙ୍କୁ। ତେଣୁ ଦ୍ୱିତୀୟ ଶ୍ଳୋକରେ ସେଇଟା କୁହାଯାଏ ଅର୍ଚ୍ଚୟା ମାସ। ଦ୍ୱିତୀୟ ଶ୍ଳୋକରେ ସତ୍ୱର ଏଇଟା ତ କହିଲି ଆଉ, ତାପରେ ଶ୍ଳୋକରେ କୁହାଯାଉଛି ତୃତୀୟ ଶ୍ଳୋକରେ, ଯେତେବେଳେ ଆସି ପହଞ୍ଚିଗଲେ ଅକ୍ରୁର ବିସ୍ମୟ ହୋଇକି ଆସି ପହଞ୍ଚିଗଲେ ଜଳ ଭିତରୁ ତରତର ହୋଇକରି ସ୍ନାନ ସାରିକି ପଳାଇ ଆସିଲେ, ଭାବିଲେ ବହୁତ ଡେରି ହୋଇଗଲା। ତେଣୁ ଭଗବାନ ଶ୍ଳୋକ ତିନିରେ କହନ୍ତି ତମ୍ ଅପୃଚ୍ଛ ଋଷିକେଶ କିଂତେ ଦୁଷ୍ଟମିବାଧୃତମ ଭୂମୌ ବିହତି ତ୍ୱେବା ତଥା ତ୍ୱାଂ ଲକ୍ଷ୍ୟାମହେ। ଭଗବାନ ଏଇଭଳି ଭାବେ ପ୍ରଶ୍ନ ପଚାରୁଛନ୍ତି। ଋଷିକେଶ ଶ୍ରୀ କୃଷ୍ଣ ଯେ ସବୁ ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରନ୍ତି, ଆଜି ଅକ୍ରୁରଙ୍କର ସବୁ ଇନ୍ଦ୍ରିୟଙ୍କୁ ସେ ଆନନ୍ଦ ପ୍ରଦାନ କରିଛନ୍ତି ଋଷିକେଶ, ସେ ତମ୍ କହିଲେ ଅକ୍ରୁରମ୍ ଅପୃଚ୍ଛତ ଜିଜ୍ଞାସିତବାନ, ଅକ୍ରୁରଙ୍କୁ ପଚାରିଲେ ଭଗବାନ କୃଷ୍ଣ ପଚାରିଲେ ଯେ ଭୂମୌ କହିଲେ ପୃଥିବ୍ୟାଂ, ବିୟତି କହିଲେ ଆକାଶେ, ତୋଏ କହିଲେ ଜଳେ ବା ଭୂମିରେ ଆକାଶରେ ବା ଜଳରେ, ତେ ତ୍ୱାଂ କିଂ ଅଦ୍ଭୁତମ ଦୃଷ୍ଟମିବ, ତୁମେ କିଛି ଅଦ୍ଭୁତ ଦେଖିଲ କି, ଅଦ୍ଭୁତମ ଦୃଷ୍ଟମିବ ତଥା ଲକ୍ଷ୍ୟାମୟେ, ତୁମର ଦୃଷ୍ଟିରୁ ସେଇଭଳି ଭାବେ ଜଣାପଡ଼ୁ ତୁମେ ବିସ୍ମିତ ହୋଇକି ରହିଛ, କ'ଣ କିଛି ବିସ୍ମିତ ବସ୍ତୁ ଦେଖିଲ କି ପୃଥିବୀରେ ବା ଆକାଶରେ ବା ଜଳରେ, ଏଇଭଳି ଭାବରେ ଭଗବାନ ପ୍ରଶ୍ନ ପଚାରୁଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତଥା ତ୍ୱାଂ ଲକ୍ଷ୍ୟାମୟେ, ଯଦି ଅକ୍ରୁର କହିବେ କେମିତି ପ୍ରଭୁ ଭାବୁଛନ୍ତି ମୁଁ ବିସ୍ମିତ ହୋଇଛି ବୋଲି, ନା ଲକ୍ଷ୍ୟାମୟେ ତୁମର ଲକ୍ଷ୍ୟ ତୁମର ଦୃଶ୍ୟରୁ ଜଣାପଡ଼ୁଛି ତୁମର ମାନେ କ'ଣ ଏଭଳି ରୂପ ରହିଛି ତୁମର ବିସ୍ମୟ ବିସ୍ମିତ ହୋଇକି ତୁମ ମୁଖରୁ ଜଣାପଡ଼ୁଛି, ତୁମ ନେତ୍ରେ ସାଗ୍ରେ ପ୍ରତ୍ଫୁଲ୍ଲେ ଏବ ଅତ୍ର ପ୍ରମାଣ ମିତି ଭାବ, ନେତ୍ରରୁ ଦେଖି ଜଣାପଡ଼ୁଛି ତୁମର ଯେଉଁ ପ୍ରଫୁଲ୍ଲ ଭାବ ରହିଛ ପ୍ରତ୍ଫୁଲ୍ଲେ ଇଏ ପ୍ରମାଣ, ତୁମେ ବିସ୍ମୟ ହୋଇକି ରହିଛ ଭଳି ଲାଗୁଛି, ତୁମ ନେତ୍ରରୁ ଦେଖିଲେ ଜଣାପଡ଼ୁଛି। ତେଣୁ ଜୀବ ସ୍ୱାମୀ କହୁଛନ୍ତି ବୈଷ୍ଣବ ପୁରାଣରେ ବିଷ୍ଣୁ କ'ଣ ବିଷ୍ଣୁ ପୁରାଣରୁ ଉଦ୍ଧାର କରି କହୁଛନ୍ତି କଥା, ନୂନନ୍ତେ ଦୁଷ୍ଟଂ ଆଶ୍ଚର୍ଯ୍ୟଂ ଅକ୍ରୁର ଯମୁନା ଜଳେ ବିସ୍ମୟତଫୁଲ୍ଲ ନୟନୁ ଭଗବାନ ସ ଲକ୍ଷତେ ଯଥ। ବିଷ୍ଣୁ ପୁରାଣରେ ମଧ୍ୟ ସେ କଥା ବର୍ଣ୍ଣନା କରାଯାଇଛି, ଏଇଭଳି ଭାବରେ ଅକ୍ରୁର ଭଗବାନ ଦର୍ଶନ କରିଥିଲେ, ତେଣୁ ବିସ୍ମିତ ହୋଇଥିଲେ। ତେଣୁ ଭଗବାନ ଯେତେବେଳେ ଏଭଳି ପଚାରିଲେ ଅକ୍ରୁର ପର ଶ୍ଲୋକରେ କହୁଛନ୍ତି, ଚାରି ନମ୍ବର ଶ୍ଲୋକରେ ଅକ୍ରୁର କହୁଛନ୍ତି, ଶ୍ରୀ ଅକ୍ରୁର ବାଚ ଅଧୁତାନିହ ଯାବନ୍ତି ଭୂମୌ ବିୟତି ବା ଜଳେ ତ୍ୱୟି ବିଶ୍ୱାତ୍ମକେ ତାନି କିଂ ମେ ଅଦୃଷ୍ଟଂ ବିପଶ୍ୟତଃ। ସେ କହୁଛନ୍ତି ଅକ୍ରୁର କହୁଛନ୍ତି ଯେ ଇହ ଭୂମୌ ବିୟତି ଜଳେ ବା ଆକାଶରେ ହଉ ଭୂମିରେ ହଉ ଆକାଶରେ ହଉ ଜଳେବା ହଉ ଯାବନ୍ତି ଯାବତ୍ ସଂଖ୍ୟକାନି ଅଦ୍ଭୁତାନି ଯେତେ ସବୁ ଅଦ୍ଭୁତ ବସ୍ତୁ ରହିଛି ଭୂମିରେ ଜଳରେ ବା ଆକାଶରେ ଯେତେ ସବୁ ଅଦ୍ଭୁତ ବସ୍ତୁ ଅଛନ୍ତି ତାହାନି ସର୍ବାନି ବିଶ୍ୱାତ୍ମକେ ବିଶ୍ୱସ୍ୱରୂପ ଭୂତେ ତ୍ୱୟି ସବୁକିଛି ଆପଣଙ୍କଠାରେ ରହିଛି, ଆପଣ ହେଉଛନ୍ତି ବିଶ୍ୱାତ୍ମକେ ଆପଣ ହେଉଛନ୍ତି ବିଶ୍ୱସ୍ୱରୂପ ଭୂତେ ବିଶ୍ୱସ୍ୱରୂପ ଆପଣ ନିଜେ ସ୍ୱୟଂ ସାଙ୍ଗେ ସାଙ୍ଗେ ଦେଖେଇଦେ ବିଶ୍ୱରୂପ ଦେଖେଇଦେ ଭଗବାନ ଯେମିତି ଅର୍ଜୁନକୁ ଦେଖେଇଥିଲେ ତାଙ୍କର ଭିତରେ ସବୁକିଛି ରହିଛି, ମା ଦେଖିଥିଲେ ଯଶୋଦା ମା ଦେଖିଥିଲେ କୃଷ୍ଣଙ୍କର ମୁଖ ଗହ୍ୱରରେ ସମଗ୍ର ବିଶ୍ୱକୁ ଦେଖିଥିଲେ, ଏଇଭଳି ଭାବରେ ଅକ୍ରୁର ମଧ୍ୟ କହୁଛନ୍ତି ଆପଣ ହେଉଛନ୍ତି ସର୍ବ ବିଶ୍ୱାତ୍ମକେ ଆପଣ ହେଉଛନ୍ତି ସମସ୍ତ ବିଶ୍ୱ ରୂପ ଆପଣ ନିଜେ ତ୍ୱୟି ବିପଶ୍ୟତଃ ତେଣୁ ମେ କିମ୍ ଅଦୃଷ୍ଟମ ମୁଁ ଆପଣଙ୍କୁ ଦେଖୁଛି ମାନେ ଆପଣ ହେଉଛନ୍ତି ବିଶ୍ୱରୂପ ଆଉ କ'ଣ ମୋ ପାଖରେ ରହିଲା କ'ଣ କିଛି ଆଶ୍ଚର୍ଯ୍ୟ ବସ୍ତୁ କିଛି ରହିଲା ଆପଣଙ୍କୁ ଦର୍ଶନ ଆପଣ ହେଉଛନ୍ତି ସବୁ ଆଶ୍ଚର୍ଯ୍ୟର ମୂଳ। ଯେଉଁମାନେ ଜାଣିପାରୁନାହାନ୍ତି ସେମାନେ ଏଇଟାକୁ ଆଶ୍ଚର୍ଯ୍ୟାନ୍ୱିତ ହେବେ ନାହିଁ। କିଛି ସବୁ ଆଶ୍ଚର୍ଯ୍ୟ ରହିଛି ଭଗବାନଙ୍କର ଯଦି ଚିନ୍ତା କରିବା। ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଆଶ୍ଚର୍ଯ୍ୟବତ ପଶ୍ୟତି କଶ୍ଚିତ୍ ଏନଂ ଆଶ୍ଚର୍ଯ୍ୟବତ ବଦତି ତଥିବ ଚାନ୍ୟଂ ଆଶ୍ଚର୍ଯ୍ୟବତ ଶୁଣ ସୁତ୍ୱାପି ଅନ୍ୟ ମାନେ କିଏ ଆଶ୍ଚର୍ଯ୍ୟ ଭାବରେ ଏଇଟାକୁ ଦେଖୁଛନ୍ତି କିଏ ଆଶ୍ଚର୍ଯ୍ୟ ଭାବରେ କହୁଛନ୍ତି କିଏ ଆଶ୍ଚର୍ଯ୍ୟ ଭାବରେ ଶୁଣୁଛନ୍ତି ସୁତ୍ୱାପି ନ ବେଦ ଚୈବ କଶ୍ଚିତ୍। କିନ୍ତୁ ଶୁଣିକରି ମଧ୍ୟ ଭଗବାନ କେହି ଜାଣିପାରନ୍ତି ନାହିଁ। ଭଗବାନ ରହିଛି ଆମର ସାତଟି ଆଶ୍ଚର୍ଯ୍ୟ ରହିଛି ସପ୍ତାଶ୍ଚର୍ଯ୍ୟ କିମ୍ ଆଶ୍ଚର୍ଯ୍ୟମ୍ ଏ ପ୍ରଶ୍ନଟି ଥିଲା ମହାଭାରତରେ ଧର୍ମବକଙ୍କର ଯୁଧିଷ୍ଠିର ମହାରାଜଙ୍କୁ ପ୍ରଶ୍ନ ଥିଲା କିମ୍ ଆଶ୍ଚର୍ଯ୍ୟମ୍ ସବୁଠାରୁ ଭଳି ଆଶ୍ଚର୍ଯ୍ୟ ବସ୍ତୁ କ'ଣ କେତେ ପ୍ରକାର ଆଶ୍ଚର୍ଯ୍ୟ ବସ୍ତୁ ରହିଛି ଆମେ ପଢ଼ୁଥିଲେ ସାତଟି ଆଶ୍ଚର୍ଯ୍ୟ ରହିଛି ସେଭେନ୍ ୱଣ୍ଡର୍ସ ବୋଲି କୁହାଯାଏ। କିନ୍ତୁ ଯୁଧିଷ୍ଠିର ମହାରାଜ କହିଲେ କ'ଣ ସବୁଠାରୁ ଆଶ୍ଚର୍ଯ୍ୟ ବସ୍ତୁ ହେଉଛି କ'ଣ ଅହନି ହନି ଭୂତାନି ଗଚ୍ଛନ୍ତି ଜମାଳୟମ୍ ଶେଷ ସ୍ଥାବର ମିଛନ୍ତି କିମ୍ ଆଶ୍ଚର୍ଯ୍ୟ ମତ କର। ଭଗବାନଙ୍କ ମାୟାରେ ମୋହିତ ହେଇକିରି ଦେଖିକିରି ମଧ୍ୟ ଜଣେ ଦେଖିପାରୁନି ଇଏ ବଡ଼ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି ଏଇଟା। ପ୍ରତିଦିନ ଲୋକମାନେ ମୃତ୍ୟୁବରଣ କରୁଛନ୍ତି କିନ୍ତୁ ଯିଏ ବଞ୍ଚିକି ରହିଛି ସେ କଥା ଚିନ୍ତା କରୁନାହିଁ ସେ ଭାବୁଛି ମୁଁ ମରିବି ନାହିଁ ଏଇଟା ହେଉଛି ସବୁଠୁ ବଡ଼ ଆଶ୍ଚର୍ଯ୍ୟ। ତେଣୁ ଭଗବାନ ସବୁକିଛି ଆଶ୍ଚର୍ଯ୍ୟର ମୂଳ ସବୁ ଅଦ୍ଭୁତ ବ୍ୟବସ୍ଥା କରିପାରିବେ ସବୁ। ଭଗବାନ ଏଭଳି ତତ୍ଵ ସେ ମୁକଂ କରନ୍ତି ବାଚାଳ ମୁକ ବ୍ୟକ୍ତି ମଧ୍ୟ ବାଚାଳ ହୋଇଯିବ ପଙ୍ଗୁଂ ଲଙ୍ଘାଇତେ ଗିରିଂ ପଙ୍ଗୁ ବ୍ୟକ୍ତି ମଧ୍ୟ ଗିରିକୁ ଲଙ୍ଘନ କରିପାରିବ। ତେଣୁ ଭଗବାନ ସବୁ ଆଶ୍ଚର୍ଯ୍ୟ କରିପାରିବେ। ତେଣୁ ଅକ୍ରୁର କହୁଛନ୍ତି ଆପଣଙ୍କୁ ଦେଖିଲା ପରେ ଆଉ କ'ଣ ଆଶ୍ଚର୍ଯ୍ୟ ବାକି ରହିଛି ମୋର। ତେଣୁ ଅନେନ କୃଷ୍ଣ ନେଇବ ତତ୍ ସର୍ବଂ ସ୍ୱ ବୈଭବମ୍ ଏବାହ ଦର୍ଶିତଂ ଇତି। ଭଗବାନଙ୍କ ନିକଟରେ ସବୁ ବୈଭବ ରହିଛି ସବୁ ଐଶ୍ୱର୍ଯ୍ୟ ରହିଛି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସିଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ। ଭଗବାନ ଏତେ ଐଶ୍ୱର୍ଯ୍ୟ ଥାଇକରି ମଧ୍ୟ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ରହିଛି ଐଶ୍ୱର୍ଯ୍ୟ ସମଗ୍ରସ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗଙ୍ଗନା ଏଇ ଛଅଟି ଐଶ୍ୱର୍ଯ୍ୟ ରହିଛି ଭଗବାନ ପାଖରେ। ଯେତେ ଧନ ରହିଛି ଯେତେ ଶକ୍ତି ରହିଛି ଯେତେ ଯଶ ରହିଛି ଯେତେ ସୌନ୍ଦର୍ଯ୍ୟ ରହିଛି ଯେତେ ଜ୍ଞାନ ରହିଛି ଯେତେ ବୈରାଗ୍ୟ ରହିଛି ସବୁକିଛିର ସେ ହେଉଛନ୍ତି ପୂର୍ଣ୍ଣ ପୂର୍ଣ୍ଣ ରୂପେ ତାଙ୍କ ପାଖରେ ରହିଛି। ସେଥିପାଇଁ ସେ ହେଉଛନ୍ତି ଭଗବାନ ପୂର୍ଣ୍ଣ ସବୁକିଛି ତାଙ୍କ ପାଖରେ ରହିଛି ସବୁ ଅଦ୍ଭୁତ ଆଶ୍ଚର୍ଯ୍ୟ। ଗୋଟିଏ ଟିକିଏ କ'ଣ ଦେଖେଇଦେବେ ଯଦି ଟିକିଏ ଶକ୍ତି ଟିକିଏ ଦେଖେଇଦେଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ଭଗବାନଙ୍କର ଏଭଳି ଆଶ୍ଚର୍ଯ୍ୟ ଘନ ସିଏ ଆମେ ଆମ ଚିନ୍ତା ଶକ୍ତିରେ ବାହାରେ ଅଚିନ୍ତ ସେ ସେଥିପାଇଁ ଆମେ ଆଶ୍ଚର୍ଯ୍ୟ ହୋଇଯାଉଛେ ଆମେ ବିସ୍ମିତ ହେଉ। ଭଗବାନ ସେଥିପାଇଁ କହୁଛି ଅବିସ୍ମିତମ୍ ଭଗବାନଙ୍କ କିଛି ବିସ୍ମିତ ହେବାର ନାହିଁ ସବୁକିଛି ଭଗବାନଙ୍କର ଅତୀତ ଜାଣନ୍ତି ଭବିଷ୍ୟତ ଜାଣନ୍ତି ସବୁ ଆମେ ଯଦି ଭବିଷ୍ୟତ କଥା ହେଇଯିବ ଜାଣିଯିବା ତୁମର ଏହା ହେବ ତାହେଲେ ଆମେ ବର୍ତ୍ତମାନ ବିସ୍ମିତ ହେଇଯିବା ଏହା ହେବ ସତରେ। କିନ୍ତୁ ଭଗବାନ ତ ସବୁ ଜାଣନ୍ତି ଆମର ଖାଲି ଏଇ ଜନ୍ମ ନୁହଁ କ'ଣ ଅତୀତ କଥା ସବୁ ଜାଣିଛନ୍ତି ସେ ଭଗବାନ। ତେଣୁ ଏଇ ଜନ୍ମରେ ଆମେ ଭଗବତ ଧାମକୁ ଯିବା କି ଅନେକ ଜନ୍ମ ଲାଗିବ ଏ ଭଗବାନ ସବୁ ଜାଣନ୍ତି। ମୋତି ଏବଂ ବ୍ରାହ୍ମଣ ଏ ପ୍ରଶ୍ନ ରହିଛି ନା ନାରଦମୁନିଙ୍କୁ ଯଦି ପ୍ରଶ୍ନ ପଚାରିଦେଲେ ଭଗବାନ କହିଲେ ବ୍ରାହ୍ମଣ ଜଣଙ୍କ ଅନେକ ଜନ୍ମ ଲାଗିଯିବ କିନ୍ତୁ ମୋତିକୁ ଏଇ ଜନ୍ମରେ ସେ ପଳାଇଯିବେ ଭଗବତ ଧାମକୁ। ଭଗବାନ ଜାଣନ୍ତି ସବୁ କ'ଣ ହେବ କ'ଣ ନାହିଁ ସବୁ ଆଶ୍ଚର୍ଯ୍ୟ ତାଙ୍କ ପାଖରେ ରହିଛି। ତାଦୃଶଂ ତତ୍ ପ୍ରଶ୍ନାଦେବ ନିଶ୍ଚିତ ସହର୍ଷ ବିବେକ ମାହ। ତେଣୁ ଭଗବାନ ଯେତେବେଳେ ଏହିଭଳି ଭାବେ ପ୍ରଶ୍ନ ପଚାରିଲେ କିଛି ଅଦ୍ଭୁତ ତୁମେ ଦେଖିଲ କି ବସ୍ତୁ ପୃଥିବୀରେ ବା ଆକାଶରେ ଅନ୍ତିମରେ କହିଲେ ଜଳ ଦେବା। ତେଣୁ ଅଦ୍ଭୁତାନି ଭୂମାଦୌ ଯାବନ୍ତି ସନ୍ତି ତାନି ତ୍ୱୟେବ ସନ୍ତି। ଭୂମିରେ ଯେତେ ଅଦ୍ଭୁତ କଥା ରହିଛି ଭୂମିରେ କେତେ କ'ଣ ସବୁ ବସ୍ତୁ ରହିଛି ଭୂମିରେ ସୁବର୍ଣ୍ଣ ଠାରୁ ଆରମ୍ଭ କରି ବହୁତ ପ୍ରକାର ଆମର ସବୁ ରହିଛି ଖଣିଜ ପଦାର୍ଥ, ବହୁତ ପ୍ରକାର ଜିନିଷ ରହିଛି। ସେହିଭଳି ଭାବରେ ଅତ୍ୟନ୍ତଂ ତ୍ୱାଂ ବିପଶ୍ୟତ ମେ କିମ୍ ଅଦ୍ଭୁତଂ ଦୁଷ୍ଟମପି ତୁ ସର୍ବମେବ ଦୁଷ୍ଟମ ଇତ୍ୟର୍ଥ। ଭଗବାନଙ୍କୁ ଦର୍ଶନ କଲାପରେ ଆଉ କିଛି ବାକି ରହିବ ନାହିଁ। ଭଗବାନଙ୍କୁ ଯେ ଦର୍ଶନ କରିଛନ୍ତି ସେ ସବୁକିଛି ପ୍ରାପ୍ତ ହୋଇଛନ୍ତି, ତାଙ୍କ ପାଇଁ ଆଉ କିଛି ବିସ୍ମିତ ହେବାର ନାହିଁ। ଭଗବାନ ସବୁକିଛି କରିପାରିବେ, ସମ୍ଭବକୁ ଅସମ୍ଭବ କରିପାରିବେ, ଅସମ୍ଭବକୁ ସମ୍ଭବ କରିପାରିବେ ଭଗବାନ। ଏମିତି କିଛି କଥା ନାହିଁ ଯାହାକୁ ସେ କରିପାରିବେ ନାହିଁ ଭଗବାନ। କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଥା କର୍ତ୍ତୁମ୍ ସମର୍ଥ। ଭଗବାନ ସେ ଶକ୍ତି ରହିଛି, ସବୁକିଛି କରିପାରିବେ। ତେଣୁ ବିଦ୍ୱାନ ବ୍ୟକ୍ତି ମଧ୍ୟ ବିଦ୍ୱାନ ସମର୍ପି କରିଛନ୍ତି, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ସେମାନେ ମଧ୍ୟ ବୁଝିପାରନ୍ତି ନାହିଁ ଭଗବାନଙ୍କ ଏସବୁ ଲୀଳାକୁ। ଏଭଳି ଭାବରେ ବହୁତ ଲୀଳା ଉଦ୍ଧବ କଥା କହୁଛନ୍ତି ଭଗବାନ। ଏଭଳି ସବୁ ରହିଛନ୍ତି ଭଗବାନଙ୍କର କଥା ସବୁ। ତୃତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ଯେ ଭଗବାନ କର୍ମାଣି ଅନ୍ୟସ୍ୟ। ଭଗବାନ କର୍ମ କରନ୍ତି ଯଦିଓ ତାଙ୍କର କୌଣସି ଆବଶ୍ୟକତା ନାହିଁ। ଆମେ ଯେଉଁ ସବୁ କର୍ମ କରୁଛୁ ଆମର କିଛି ଆବଶ୍ୟକତା ରହିଛି, ସେଥିପାଇଁ ଆମେ କର୍ମ କରୁଛେ। କିନ୍ତୁ ଭଗବାନ ଯେଉଁ କର୍ମ କରନ୍ତି ତାଙ୍କର ଅନ୍ୟ, ତାଙ୍କର କୌଣସି ଆବଶ୍ୟକତା ନାହିଁ ବା କିଛି ଗୋଟେ ଇଚ୍ଛା ପୂରଣ କରିବା ପାଇଁ ସେ କର୍ମ କଲେ ନା। କର୍ମାଣି ଅନ୍ୟସ୍ୟ ଭବ ଅଭବଶ୍ୟତେ। ଭଗବାନ ହେଉଛନ୍ତି ଅଜନ୍ମା କିନ୍ତୁ ସେ ଜନ୍ମ ନେଉଛନ୍ତି। ଭବ ଅଭବଶ୍ୟତେ ଦୁର୍ଗାଶ୍ର ଥାରି ଭୟାତ୍ ପଳାୟନମ୍। ଭଗବାନ ଯଦିଓ କାଳାତ୍ମନ, ଭଗବାନ ଯଦିଓ ସ୍ୱୟଂ କାଳ, କାଳସ୍ମୀ ଲୋକକ୍ଷୟ କୃତ ପ୍ରବୃଦ୍ଧ, ଭଗବତ ଗୀତାରେ ଭଗବାନ କହିଲେ ମୁଁ ହେଉଛି କାଳ, ସମସ୍ତଙ୍କୁ ଅତ୍ୟାଗ କରିବା ପାଇଁ ଏଠି ଉପସ୍ଥିତ ହୋଇଛି ଲୋକକ୍ଷୟ କରିବା ପାଇଁ। କାଳାତ୍ମନ ହେଲେ ମଧ୍ୟ ଭଗବାନ ହରି ଦୁର୍ଗାଶ୍ରୟ ଥାରି ଭୟାତ୍ ପଳାୟନମ୍। ହରି ଭୟରୁ କାହା, ଏଇ ଯେଉଁ ଆମର ଜରାସନ୍ଧ, ଜରାସନ୍ଧଙ୍କ ଭୟରୁ ଭଗବାନ ପଳାଇ ଯାଉଛନ୍ତି, ଯାଇକି ଦୁର୍ଗରେ ଆଶ୍ରୟ ନେଇଛନ୍ତି। ବର୍ତ୍ତମାନ ଦ୍ୱାରକା ହେବ, 52 ଅଧ୍ୟାୟରୁ ବର୍ଣ୍ଣନା କରେ ଦ୍ୱାରକା କଥା ଆସିବ। ଦ୍ୱାରକାରେ ଆଶ୍ରୟ ନେବେ ଭଗବାନ, ଏ କଥା କହିବେ ଭଗବାନ ନିଜେ କହିବେ ରୁକ୍ମିଣୀ ଦେବୀଙ୍କୁ ଯେ ମୁଁ ଶତ୍ରୁ ଭୟରେ ଆସି ଏଠି ଦୁର୍ଗରେ ଆଶ୍ରୟ ନେଇଛି। ଯଦିଓ ସେ ହେଉଛନ୍ତି କାଳାତ୍ମନ, ଯଦି ସ୍ୱୟଂ କାଳ, ସିଏ କାଳ ମଧ୍ୟ ଭଗବାନ ଭୟ କରନ୍ତି ଏଇଟା କୁହାଯାଇଛି, ଭାଗବତଙ୍କୁ ବର୍ଣ୍ଣନା କରାଯାଇଛି। ସ୍ୱୟଂ ବିଭେତି ଜଂ ଭୟମ୍, ଯାହା ଏଭଳି ମଦ୍ଭୟାତ୍ ବାତ୍ ବାତ୍ ଓୟଂ ସୂର୍ଯ୍ୟ ସ୍ତପତି ମଦ୍ଭୟାତ୍ ବର୍ଷତିନ୍ଦୋ ଧହତ୍ୟ ଅଗ୍ନି ମୃତ୍ୟୁ ସ୍ତରତି ମଦ୍ଭୟାତ୍। ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ଏକଥା କହୁଛନ୍ତି କପିଳଦେବ ମା ଦେବହୂତିଙ୍କୁ କହୁଛନ୍ତି, 25 ଅଧ୍ୟାୟ କି କେଉଁ ଅଧ୍ୟାୟରେ ରହିଛି। ତେଣୁ ଏ ମୋର ଭୟରେ ବାୟୁ ଆତଜାତ ହେଉଛନ୍ତି, ମଦ୍ଭୟାତ୍ ବାତି ବାତ୍ ଓୟଂ। ଆମେ ଶୋଇଥିଲେ ମଧ୍ୟ ଅକ୍ସିଜେନ୍ ଆସି ଆମର ପ୍ରବେଶ ହେଉଛି ଆମର ନାକ କ'ଣ। ଆମର ଗୋଟେ କଥା ଅଛି ନା, ସିଂହ ଯଦି ଯେତେ ବଳବାନ ହେଲେ ମଧ୍ୟ ସେ ଶୋଇଥିଲେ ତା ପାଖକୁ ଖାଦ୍ୟ ଆସିବ ନାହିଁ, ନାଇଁ କି ସିଂହ? ହଁ, ଯେତେ ବଳ ନ ପ୍ରବେଶ ନ ମୃଗା ପ୍ରବେଶ କରିବ ନାହିଁ, କିନ୍ତୁ ଭଗବାନ ଭୟରେ ପ୍ରବେଶ କରିବ। ଆମେ ଶୋଇ ଆମେ ଶୋଇଲା ବେଳେ ଆମେ ଯେତେବେଳେ ଡିପ୍ ସ୍ଲିପ୍ ହୋଇଯାଉଛେ ଆମେ କ'ଣ ଜାଣୁଛେ କ'ଣ ଆମର କାର୍ଯ୍ୟ ଚାଲିଛି, କିନ୍ତୁ ନିଶ୍ୱାସ ଆମେ ନେଉଛେ, ନିଶ୍ୱାସ ପ୍ରଶ୍ୱାସ ଚାଲୁଛି, ଶୋଇପଡ଼ିଥିଲେ ମଧ୍ୟ ସେଇଟା ଚାଲିବ, କାର୍ଯ୍ୟ ଚାଲିବ। ଆମେ ଅନ୍ୟ କିଛି କରିପାରିବାନି, କିନ୍ତୁ ନିଶ୍ୱାସ ନେଇପାରିବା, ଅନ୍ୟ କାର୍ଯ୍ୟ କରିପାରିବା ନାହିଁ, ଖାଇପାରିବା ନାହିଁ ଶୋଇଥିଲା ବେଳେ, ଖାଇପାରିବା ବା ପିଇପାରିବା ନାହିଁ, ଶୁଣିବା ଅବଶ୍ୟ ଡାକିଲେ ଶୁଣିବ, ନିଦ ଭାଙ୍ଗିବ ସେତେବେଳେ, ନିଦ ଭାଙ୍ଗିବ ଶୋଇଥିଲା ବେଳେ ହେବ ଶୁଣିପାରିବା ନାହିଁ, ନିଦ ଭାଙ୍ଗିଲେ ଯାଇ ଶୁଣିପାରିବା, କିନ୍ତୁ ନିଶ୍ୱାସ ଆମେ ନେଇପାରିବା। ଇଏ ଗୋଟେ ଅଦ୍ଭୁତ ଜିନିଷ ନୁହେଁ କି ଭଗବାନଙ୍କର ଏଇସବୁ ରହିଛି, ପସନ୍ନ ବି ନ ପସନ୍ଦ ଆମେ ଦେଖିକି ମଧ୍ୟ ଦେଖିପାରୁନେ ଭଗବାନଙ୍କର ଏସବୁ ଲୀଳାକୁ। କାଳାତ୍ମଜାତ ପ୍ରମଦା ଯୁତାଶ୍ରମ ସ୍ୱାତ୍ମରତେ। ଯଦିଓ ସେ ଆତ୍ମାରେ ଆନନ୍ଦିତ ହୁଅନ୍ତି, କିନ୍ତୁ ତଥାପି ସେ ବୃନ୍ଦାବନରେ କୋଟି କୋଟି ଗୋପୀମାନଙ୍କ ସହିତ ଲୀଳା କଲେ, ଦ୍ୱାରକାରେ 16,108 ରାଣୀଙ୍କ ସହିତ ବିବାହ ବିବାହ ଲୀଳା କରିଛନ୍ତି, ଗୃହସ୍ଥ ଲୀଳା କରିଛନ୍ତି। ଯଦିଓ ସେ ସ୍ୱାତ୍ମନ ରତେ, ତାଙ୍କର କୌଣସି ମାନେ କ'ଣ ଅନ୍ୟ କିଛି କାହାଠାରୁ ଆନନ୍ଦ ପାଇବା ପାଇଁ ଏସବୁ କରୁନାହାନ୍ତି, ନିଜେ ଆତ୍ମାରେ ଆନନ୍ଦିତ ହେଉଛନ୍ତି ସ୍ୱାତ୍ମନ ରତେ। ତେଣୁ ଖିଦ୍ୟତେ ଧୀର୍ବିଧାମ ହିହ, ଭଗବାନ ଏଇ ଲୀଳାକୁ ଯଦି ଆମେ ସ୍ମରଣ କରିବା, ଚିନ୍ତା କରିବା, ତାହେଲେ ଆମେ ଆଶ୍ଚର୍ଯ୍ୟ ହୋଇଯିବା। ଭଗବାନ ଏଭଳି କାହିଁ କରନ୍ତି। ଭାଗବତ ପ୍ରଥମ ସ୍କନ୍ଦ ଅଷ୍ଟମ ଅଧ୍ୟାୟରେ ଗୋଟେ ଶ୍ଳୋକ ରହିଛନ୍ତି, ମାୟା ଜବନିକା ଛନମ। ଏ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭଗବାନ ମାୟା ଜବନିକା ଛନମ ଅଜ୍ଞାନ ଦୋଖଜମ ଅଭ୍ୟମ ନ ଲକ୍ଷ ସେ ମୂଢ଼ ଦୋଷା ନଟୁ ନାଟ୍ୟ ଧର ଯଥା। ଏ ଶ୍ଳୋକର ଭାଷାରେ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଭଗବାନ ଏ ଯେଉଁ ଲୀଳା ସବୁ କରନ୍ତି, ଲୋକମାନେ ବୁଝିପାରନ୍ତି ନାହିଁ, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ବୁଝିପାରନ୍ତି ନାହିଁ ଅନ୍ୟମାନଙ୍କ କଥା କ'ଣ କହିବା, କ'ଣ ସେ ଲୀଳା ସବୁ। ମାୟା ଜବନିକା ଛନମ ଏ ଶ୍ଳୋକଟି କେଉଁଥିରେ ଅଛି? ମାୟା ଜବନିକା ଛନମ ଅଷ୍ଟମ ଅଧ୍ୟାୟରେ ମାୟା ଜବନିକା ଛନମ ଶ୍ଳୋକ ନମ୍ବର କେତେ? ହଁ, 8-19 ସେଇଟା କହିଛନ୍ତି। ଏଇ ଶ୍ଳୋକର ଭାଷାରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ପାଣ୍ଡବାନ ସୁଭକ୍ତାନ ପାଳନପି ସର୍ବାନ୍ତର୍ଯ୍ୟାମ ଅପି ଅଶ୍ୱତ୍ଥମାଧୀନ ପାଣ୍ଡବ ପଦାର୍ଥମ ଅସ୍ତ୍ର ଗ୍ରାହ୍ୟସୀ। ଭଗବାନ ପାଣ୍ଡବମାନେ ଭଗବାନଙ୍କୁ କେତେ ପ୍ରିୟ, କିନ୍ତୁ ତଥାପି ଭଗବାନ ଅଶ୍ୱତ୍ଥମାଙ୍କ ଦ୍ୱାରା ପାଣ୍ଡବ ପୁତ୍ରମାନଙ୍କୁ ହତ୍ୟା କଲେ, ପାଞ୍ଚ ପୁତ୍ରକୁ ହତ୍ୟା କଲେ। ତେଣୁ ଏ ଯେଉଁ ଅଶ୍ୱତ୍ଥମା ଯେଉଁ ଅସ୍ତ୍ର ଧାରଣ କରି ତାଙ୍କୁ ହତ୍ୟା କଲେ, ଭଗବାନ ଯଦି ନ ଚାହିଁଥାନ୍ତେ ସେଇଟା ହେଇଥାନ୍ତା। ଅନ୍ତର୍ଯ୍ୟାମୀ ନାହିଁଛନ୍ତି ଭଗବାନ ନା, ସର୍ବ ଅନ୍ତର୍ଯ୍ୟାମୀ, ତାଙ୍କ ଅନ୍ତରରେ ସେଇ ପ୍ରେରଣା ଦେଲେ ତୁମେ ହତ୍ୟା କର ବୋଲି, ପାଣ୍ଡବ ପୁତ୍ରମାନଙ୍କୁ ହତ୍ୟା କର। ସେହିଭଳି ଭାବରେ ସ୍ୱୟଂ ନ୍ୟସ୍ତ ଶସ୍ତ୍ରୋପି ଅସ୍ତ୍ର ଗୁଣାସି, ଭଗବାନ ପ୍ରତିଜ୍ଞା କଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, କିନ୍ତୁ ପୁଣି ଅସ୍ତ୍ର ଧାରଣ କଲେ, ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ର ଧାରଣ କଲେ। ସେହିଭଳି ଭାବରେ ଶିଷ୍ଟ ପାଳନ ପ୍ରଭୁତ୍ୱ ବି ଭୀଷ୍ମାଧୀନ ସଂହାର ହେଇଛି। ଭୀଷ୍ମ ଜଣେ ମହାଜନ, ଭଗବାନ କେତେ ପ୍ରିୟ ହେଇଥିବା ଆମେ ଜାଣିବା, କିନ୍ତୁ ତଥାପି ଶିଷ୍ଟ ପାଳନ ଭକ୍ତମାନଙ୍କୁ ସେ ରକ୍ଷା କରନ୍ତି, ପରିତ୍ରାଣାୟ ସାଧୁନା, କିନ୍ତୁ ଭୀଷ୍ମଙ୍କୁ ହତ୍ୟା କଲେ। ଭୀଷ୍ମ କ'ଣ ଅସାଧୁ ଥିଲେ କି? ତାକୁ ବିନାଶ କଲେ। ଭୀଷ୍ମ ବର ପାଇଥିଲେ କ'ଣ? ମନ ଯେତେବେଳେ ଚାହିଁବେ ସେ ଇଚ୍ଛା ମୃତ୍ୟୁ ବର ପାଇଥିଲେ, କିନ୍ତୁ ଭଗବାନ ତାକୁ ହତ୍ୟା କଲେ। ଏଇ କଥାଟି ଯେତେବେଳେ ମୁଁ କହିଥିଲି ଇସ୍କନ ଭୁବନେଶ୍ୱରରେ, ଜଣେ ଭକ୍ତ ସେଇଟା ଅବଜେକ୍ସନ୍ କଲେ, ଇଚ୍ଛା ମୃତ୍ୟୁ ସେ ପାଇଛନ୍ତି ଆଉ ଭଗବାନ କେମିତି ହତ୍ୟା କଲେ, ଏଇଭଳି ଭାବରେ ସେ କହିଥିଲେ। କିନ୍ତୁ ଏଇଟା ତ ମୁଁ କହୁନି ନା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ତେଣୁ ଯାହା ବି ହେଉ, ଭୀଷ୍ମାଧୀନ ସଂଗ୍ରହ ରହିଛି। ଆଧୀନ କହିଲେ ଆହୁରି ମଧ୍ୟ ସେଇଭଳି ଭାବରେ ରହିଛି, ବହୁତ କଥା ରହିଛି। ଭୀଷ୍ମାଧୀନ ଶବ୍ଦ ବ୍ୟବହାର କରାଗଲା। ଦ୍ରୌପଦୀ ସୁଭଦ୍ରୟ ଅତି ସ୍ନେହନପି ତତ୍ ପୁତ୍ରାନ୍ ଘାତ ହେସି। ଦ୍ରୌପଦୀଙ୍କର ପୁତ୍ର ପାଞ୍ଚ ପୁତ୍ରକୁ ହତ୍ୟା କଲେ, ସୁଭଦ୍ରାଙ୍କର ପୁତ୍ର ଅଭିମନ୍ୟୁକୁ ହତ୍ୟା କରିଦେଲେ ଭଗବାନ, ବ୍ୟବସ୍ଥା କରିକିରି ସବୁ କରିଦେଲେ। ଅତି ସ୍ନେହ ସୁଭଦ୍ରା ଦ୍ରୌପଦୀ, ଭଗବାନ କେତେ ସ୍ନେହ ନାହିଁ ଭଗବାନ ତାଙ୍କ ପ୍ରତି, କିନ୍ତୁ ତଥାପି ତାଙ୍କ ପୁତ୍ରମାନଙ୍କୁ ହତ୍ୟା କଲେ, ଏଇଟାକୁ ଆମେ ବୁଝିପାରିବା ନାହିଁ। ତେଣୁ ଏଇଭଳି ଭାବରେ ଭଗବାନ ସବୁ ବହୁତ କିଛି ଆଶ୍ଚର୍ଯ୍ୟ କାର୍ଯ୍ୟ କରିପାରନ୍ତି। ଯେତେ ସବୁ ୱଣ୍ଡରଫୁଲ ରହିଛି ଭୌତିକ ଜଗତରେ, ଯେତେ ସବୁ ଆଶ୍ଚର୍ଯ୍ୟ ବସ୍ତୁ ରହିଛି, ବହୁତ କଥା ଆମର ସେଦିନ କହୁଥିଲେ ଆମର ଯେଉଁ ରହିଛନ୍ତି ପ୍ରଭୁ ପୁନେର, ପ୍ରଭୁ ଯେ ଆସିଥିଲେ କଥା କହୁଥିଲେ, ରାଧେଶ୍ୟାମ ପ୍ରଭୁ କହୁଥିଲେ, ଆମେ ଦେଖିକି ମଧ୍ୟ ଦେଖିପାରୁନି। ଭଗବାନ କହିଥିଲେ, ସୁନ୍ଦର ଭାବରେ କହିଲେ, ଆମର ଏଭଳି ବ୍ୟବସ୍ଥା କରିଛନ୍ତି ଯେ ଆମର ମସ୍ତକରେ ଯେଉଁ କେଶ ରହିଛି ସେ ବୃଦ୍ଧି ପାଇବ, କିନ୍ତୁ ଚକ୍ଷୁରେ ଯେଉଁ କେଶ ଭୁଲତାରେ ଯେଉଁ କେଶ ରହିଛି ସେଇଟା ସେତିକି ରହିବ। ଏଭଳି ଭଗବାନଙ୍କ ବ୍ୟବସ୍ଥା, ସବୁ ଆଶ୍ଚର୍ଯ୍ୟଜନକ ବ୍ୟବସ୍ଥା। ଏକଥା ଭାଗବତମରେ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ବିଷ୍ଣୁଦେବ ମଧ୍ୟ ସେ କଥା ସ୍ତୁତିରେ କହିଛନ୍ତି। ତାଙ୍କର ପାଣ୍ଡବମାନେ ଆସିଥିଲେ ସେହି ସମୟରେ, ବିଷ୍ଣୁଦେବ ଏ ଶ୍ଳୋକଟି କହିଥିଲେ ଯେ ଭଗବାନ ଯେଉଁ ଏସବୁ କାର୍ଯ୍ୟ କରନ୍ତି ଜଣେ ବୁଝିପାରିବେ ନାହିଁ ଭଗବାନଙ୍କ ଲୀଳା। ଏ ବିଦ୍ୱାନ ବିଦ୍ୱାନ ବ୍ୟକ୍ତିମାନେ ବୁଝିପାରିବେନି ଅନ୍ୟମାନଙ୍କ କଥା କ'ଣ କହିବା। ଯେତେବେଳେ କିଏ ଯୁଧିଷ୍ଠିର ମହାରାଜ, ପାଣ୍ଡବ ପାଞ୍ଚ ଭାଇ ସବୁ ଆସୁଛନ୍ତି, ଯୁଧିଷ୍ଠିର ମହାରାଜ ଅଭିଷେକ ରାଜ୍ୟ ଅଭିଷେକ ହୋଇଯାଇଛି, ତାଙ୍କର ରାଜା ଅଭିଷେକ ହୋଇଯାଇଛନ୍ତି ମହାଭାରତ ଯୁଦ୍ଧ ପରେ, କିନ୍ତୁ ସେ ବହୁତ ମନ ଦୁଃଖରେ ରହିଛନ୍ତି। ଭଗବାନ ତାଙ୍କୁ ଯେତେ ବୁଝେଇଲେ ମଧ୍ୟ ତାଙ୍କର ସୂଚନା ଶୋକ ଦୂର ହେଉନାହିଁ। ତେଣୁ ଭଗବାନ ତାଙ୍କୁ ଆଣିକରି ଆସିଲେ ଭୀଷ୍ମଦେବ, ଭୀଷ୍ମଦେବ ସେ ପର୍ଯ୍ୟନ୍ତ ସରସଜ୍ଜାରେ ରହିଥିଲେ। ତେଣୁ ସେଇଠି ସେ ଯେତେବେଳେ ଦେଖି ତାଙ୍କୁ କହୁଛନ୍ତି, ନହି ଅଶ୍ୟ କରିଚିତ୍ ରାଜନ୍ ପୁମାନ ବେଦ ବିଦିଶିତମ ଯତ୍ ବିଜିଜ୍ଞାସୟା ଯୁକ୍ତା ମୁହ୍ୟନ୍ତି କବୟୋପିହି। ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋ ହୋଇଯାଆନ୍ତି ଅନ୍ୟମାନଙ୍କ କଥା କ'ଣ କହିବା। ନହି ଅଶ୍ୟ କରିଚିତ୍ ରାଜନ୍, ଏଇ ଯେଉଁ ଯାହାଙ୍କୁ ଦେଖାଉଛି ଆଙ୍ଗୁଠି ଦେଖିକି କହୁଛନ୍ତି, ସେ ସରସଜ୍ଜାରେ ରହିଛନ୍ତି, ଆଉ ତ ଯେଉଁ ଶରୀର ଇଏ ହେଇପାରିବନି, ଶରୀର ବିଚଳ ଉଠି ଏପଟ ସେପଟ ହେଇପାରିବ ନାହିଁ, ପୁରା ସବୁ ସରଦ୍ୱାରା ବିଧ ହେଇକି ରହିଛନ୍ତି, କିନ୍ତୁ ଆଙ୍ଗୁଠି ହଲଚଲ ହେଉଛି। ଆଙ୍ଗୁଠିରେ ଦେଖିକି କହୁଛନ୍ତି ଯେ ଏଇ ଯେଉଁ ଦେଖୁଛ ଯୁଧିଷ୍ଠିର ମହାରାଜ, ଏଇ ଯେଉଁ ଦେଖୁଛ ତାଙ୍କ ଛଡ଼ା ଆଉ କେହି ନୁହନ୍ତି, ଏସବୁ ହିଁ ଭଗବାନ ସାକ୍ଷାତ ଆଙ୍ଗୁଠି ଦେଖିକି ଏସ ଏଇ ହିଁ ସବୁକିଛି କରୁଛନ୍ତି। ତାଙ୍କର ଯେଉଁ କାର୍ଯ୍ୟକ୍ରମ ସବୁ ରହିଛି କେହି ଜାଣିପାରିବେନି। ପୁମାନ ବେଦ ବିଦିଶିତମ, କାହିଁକି ସେ ଏଭଳି ସବୁ କାର୍ଯ୍ୟ କରୁଛନ୍ତି କେହି ଜାଣିପାରିବେନି। ଯତ୍ ବିଜିଜ୍ଞାସା ଯୁକ୍ତା, ଯଦି ଆମେ ଚିନ୍ତା କରିବା କାହିଁକି ଭଗବାନ ଏଭଳି କଲେ, ତାହେଲେ ମୁହ୍ୟନ୍ତି କବୟୋ ପିହି, ବିଦ୍ୱାନମାନେ ମଧ୍ୟ ସାଧାରଣ ବ୍ୟକ୍ତି କଥା ଛାଡ଼ନ୍ତୁ, ମୂର୍ଖ ବ୍ୟକ୍ତି କଥା କ'ଣ କହିବା, ସବୁଠାରୁ ବିଦ୍ୱାନ ବ୍ୟକ୍ତି ମଧ୍ୟ ମଧ୍ୟ ମୋହ ହୋଇଯାଆନ୍ତି, ଭଗବାନ କାହିଁକି ଲୀଳା କଲେ ସେ କହିପାରିବେ ନାହିଁ। ବ୍ରହ୍ମା ମଧ୍ୟ ସେ କଥା କହିଲେ, ଭଗବାନ କାହିଁକି କିଭଳି ଭାବରେ କେତେବେଳେ କ'ଣ କରନ୍ତି କେହି ଜାଣିପାରିବେ ନାହିଁ, ଭଗବାନଙ୍କ ଏଇଭଳି ଭାବରେ ସବୁ କଥା ରହିଛି, ଆଶ୍ଚର୍ଯ୍ୟ କଥା ସବୁ ରହିଛି। ତେଣୁ ଅଦ୍ଭୁତାନି, ହଁ ଅଦ୍ଭୁତାନି ଇହ ଯାଆନ୍ତି ଭୂମୌ, ସବୁକିଛି ଯାହା ସବୁ ଦେଖୁଛେ ଭଗବାନ ସବୁ ଆଶ୍ଚର୍ଯ୍ୟର ମୂଳ ହେଉଛନ୍ତି, ସିଏ ସବୁକିଛି କରିପାରିବେ। ତେଣୁ ତୋଇ ବିଶ୍ୱାତ୍ମକେ ତାହାନି କିଂ ମେ ଦୁଷ୍ଟ ବିପଶ୍ୟତ, ଆଉ କ'ଣ ଆଉ ଦେଖିବାର ରହିଛି ବାକି ରହିଛି, ଆପଣ ଦେଖିଲା ପରେ ଆଉ କ'ଣ ରହିଛି ବାକି, ଅଦୃଷ୍ଟ ଆଉ ଆଶ୍ଚର୍ଯ୍ୟ କଥା କ'ଣ ରହିଛି, ଆପଣ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ, ସବୁଠୁ ଶ୍ରେଷ୍ଠ ଆଶ୍ଚର୍ଯ୍ୟ ହେଉଛନ୍ତି ଭଗବାନ ସ୍ୱୟଂ। ତେଣୁ ଏଇଭଳି ଭାବରେ ଭଗବାନ ସମସ୍ତେ ଆଶ୍ଚର୍ଯ୍ୟ ହେଇ, ମା ଯଶୋଦା ଆଶ୍ଚର୍ଯ୍ୟ ହେଇଯାଇଥିଲେ ଯେତେବେଳେ ଗୋଟେ ବର୍ଷର ହେଇଥିଲେ, ଭଗବାନ ମା ତାଙ୍କୁ ଲାଳନ ପାଳନ କରୁଥିଲେ, ତାଙ୍କୁ ଯେମିତି ଛୋଟ ପିଲାଙ୍କୁ ଆମେ ଟେକିକି ଧରୁଛେ ସେଇଭଳି ଭାବରେ କରୁଥିଲେ, ମା ଯଶୋଦା ପିଲାକୁ ଲାଳନ କରୁଥିଲେ, କିନ୍ତୁ ଏଭଳି ହେଇଗଲେ କୃଷ୍ଣ ଆଉ ଟେକି ପାରିଲେ ନାହିଁ। ଗୋଟେ ବର୍ଷର ପିଲା କେତେ ଓଜନ ହେବ, ଏତେ ଓଜନ ହେଇଗଲା ଆଉ ଟେକି ପାରିଲେ, ମା ଆଶ୍ଚର୍ଯ୍ୟ ହେଇଗଲେ, କ'ଣ ଇଏ କଥା, ଭଗବାନଙ୍କର ଏସବୁ ଅଦ୍ଭୁତ ଆଶ୍ଚର୍ଯ୍ୟ। ସୁଖଦେବ ଗୋସ୍ୱାମୀ ଯେତେବେଳେ ଚିନ୍ତା କଲେ ଭଗବାନଙ୍କ ଏଇ ଲୀଳାକୁ, ଭଗବାନ ସୁଖଦେବ ଗୋସ୍ୱାମୀ ମୂର୍ଚ୍ଛା ହେଇଗଲେ, କଥା ଭଗବାନ ଯେଉଁ ଅଘାସୁର ବଧଟି କରିଥିଲେ, ବ୍ରହ୍ମା ଯେଉଁ ଚୋରି କରିଥିଲେ ସେ ଲୀଳାକୁ କହୁନଥିଲେ, କିନ୍ତୁ ପରୀକ୍ଷିତ ମହାରାଜ ଯେତେବେଳେ ପଚାରିଲେ କାହିଁକି ପ୍ରଭୁ ଭଗବାନଙ୍କର କୌମାର ବୟସର ଲୀଳାଟି ପୌଗଣ୍ଡ ବୟସରେ ତାଙ୍କର ସାଙ୍ଗମାନେ ବର୍ଣ୍ଣନା କଲେ, କାରଣ କ'ଣ, ଏ ଭଗବାନଙ୍କ ଏଇ ଯେଉଁ ଆଶ୍ଚର୍ଯ୍ୟ ଅଦ୍ଭୁତ ଲୀଳା ସବୁ ରହିଛି, ଚିନ୍ତା କରି ସୁଖଦେବ ଗୋସ୍ୱାମୀ କ'ଣ ସିଏ କ'ଣ ତାକୁ କହନ୍ତି ଧ୍ୟାନସ୍ଥ ହୋଇଗଲେ, ଆଉ କିଛି କଥା କହିପାରିଲେ ନାହିଁ, ମୁକ ହୋଇଗଲେ। ତେଣୁ ସେଠି ଯେଉଁ ନାରଦ ବ୍ୟାସଦେବ ଇତ୍ୟାଦି ସବୁ ରହିଥିଲେ, ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ ହରେ 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 ରାମ 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 ଜୋରରେ କୀର୍ତ୍ତନ କରିବାରୁ ତାଙ୍କର ପୁଣି ଆସିଲା ବାହ୍ୟ ଆସିଲା, ବାହ୍ୟ ଜ୍ଞାନ ଆସିଲା। ଭଗବାନ ଏହିଭଳି ଭାବରେ ଆଶ୍ଚର୍ଯ୍ୟ, ମା ଯଶୋଦା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କ'ଣ ଏ ଛୋଟ ପିଲା, ବର୍ଷକର ପିଲା, ମୁଁ ଏବେ ଉଠାଉଥିଲି, ଏବେ କ'ଣ ଏତେ ଭାରି ହେଇଗଲେ, ଆଉ ଟେକି ପାରେ ନାହିଁ, ତଳେ ଠିକ ପଳାଇଗଲେ। ତେଣୁ ସେହି ସମୟରେ ଆସିଲା କିଏ, ତୃଣାବ୍ରତ ଆସିଲା, ଭଗବାନ ଉଡ଼େଇକି ନେଇ ପଳାଇଗଲା। ଏ ଲୀଳାଟି ହେଇଛି, ଅନେକ ପ୍ରକାର ଅଦ୍ଭୁତ ସବୁ ରହିଛି ଆଶ୍ଚର୍ଯ୍ୟ। ଯେଉଁମାନେ ଭଗବାନଙ୍କୁ ଦର୍ଶନ କରନ୍ତି, ଭଗବାନ କୃପା ପ୍ରାପ୍ତ ହୁଅନ୍ତି, ସେମାନେ ଏଇଭଳି ଭାବରେ ଆଶ୍ଚର୍ଯ୍ୟ ହୁଅନ୍ତି ଭଗବାନଙ୍କ ଏଇସବୁ ଲୀଳା, ଭଗବାନ ସବୁକିଛି କରିପାରିବେ। ଏ ଆଶ୍ଚର୍ଯ୍ୟ ବିଷୟରେ ଯଦି କୁହାଯିବ ତାହେଲେ ଚାଲିବ, ଶେଷ ହେବ ନାହିଁ ଆଶ୍ଚର୍ଯ୍ୟ କଥା। ଭଗବାନ ସବୁକିଛି ଆଶ୍ଚର୍ଯ୍ୟମୟ ସବୁକିଛି। ତେଣୁ ଯାହା ହଉ, ଆମକୁ ଯେତିକି ଆଶ୍ଚର୍ଯ୍ୟ କରିବାର ଥିଲା କରେଇଦେଲେ, ଭଗବାନ ପାଖରେ କିଛି ବିସ୍ମିତ ହେବାର ନାହିଁ, କିଛି ଆଶ୍ଚର୍ଯ୍ୟ, ଭଗବାନ ସବୁକିଛି କରିପାରିବେ, ଅବିସ୍ମିତଂ ସେଥିପାଇଁ କୁହାଯାଏ ତାଙ୍କୁ। ତେଣୁ ଏଠାରେ ଶ୍ରୀଧର ସ୍ୱାମୀ କହୁଛନ୍ତି, ଭୂମୌ ବିୟତି ଜଳେ ବା ଯାବନ୍ତି ଅଦ୍ଭୁତାନି ତାନି ତ୍ୱୟେ ବସନ୍ତି। ଯାହା ସବୁ ଅଦ୍ଭୁତ ଜିନିଷ ରହିଛି ଭୂମିର ହଉ, ଭୂମିରେ ବହୁତ କଥା ରହିଛି, ଆକାଶରେ ମଧ୍ୟ ବହୁତ କଥା ରହିଛି, ଅଦ୍ଭୁତ କଥା ରହିଛି, ଜଳରେ ମଧ୍ୟ ବହୁତ ଅଦ୍ଭୁତ କଥା ରହିଛି, ଏସବୁ ଯାହା ବି ହଉ ଅଦ୍ଭୁତାନି ତାନି ତ୍ୱୟେ ବସନ୍ତି, ସେସବୁ ଆପଣଙ୍କ ନିକଟରେ ହିଁ ଅଛି ସବୁକିଛି। ତ୍ୱଚ ତ୍ୱାଂ ପଶ୍ୟତୋ ମେ କିଂ ଅଦ୍ଭୁତମ ଅଦୃଷ୍ଟମ। ତେଣୁ ମୁଁ ଯେଉଁ ଆପଣଙ୍କୁ ଦେଖିଲି, ଆଉ କ'ଣ ମୋର ଅଦ୍ଭୁତ ରହିଛି ଦେଖିବାର ବାକି ରହିଛି? କାରଣ ଭଗବାନ ଜାଣିଛନ୍ତି କ'ଣ ଅଦ୍ଭୁତ ସେ ଦେଖାଇଥିଲେ, ଆଉ ଭଗବାନ ତ ନିଜେ ଦେଖେଇଲେ ସେ ଅଦ୍ଭୁତକୁ, ଆଉ ଅକ୍ରୁର କ'ଣ କହିବେ ଆପଣ ଏଇଭଳି ଅଦ୍ଭୁତ ଭାବରେ ମୁଁ ଦେଖିଲି। ଭଗବାନ ଯିଏ ଯିଏ ଜାଣିନାହାନ୍ତି ତାଙ୍କୁ ସିନା କହିବେ, ଆମେ ଜାଣିନା, ଆମେ ଦେଖିଲେ ଆମେ ସେ ଅଦ୍ଭୁତ ଜିନିଷ ଦେଖିଲେ ବୋଲି ଆମେ ଜାଣିଲେ। ଭଗବାନ ତ ନିଜେ ଦେଖିଛନ୍ତି ସେ ଅଦ୍ଭୁତ ବସ୍ତୁକୁ, ଆଉ ତାଙ୍କ ଆଗରେ ସେ କ'ଣ କହିବେ? ତେଣୁ ଯେଉଁ ଅଦ୍ଭୁତମ ଅଦୃଷ୍ଟମ ଅପି ତଂ ସର୍ବଂ ଦୃଷ୍ଟମ ଇତ୍ୟର୍ଥ, ତୁ ସର୍ବଂ ଦୃଷ୍ଟମ, ମୁଁ ଯେଉଁ ଆପଣଙ୍କୁ ଦେଖିଦେଲି, ଆମେ ସବୁକିଛି ମୁଁ ଦେଖିଦେଲି ସେଇଠି। ତେଣୁ ବୈଷ୍ଣବ ତୋଷଣୀରେ ଜୀବ ଗୋସ୍ୱାମୀ କହୁଛନ୍ତି, ଯସ୍ମିନ୍ ବିଜ୍ଞାନ୍ତେ ସର୍ବଂ ବିଜ୍ଞାନ୍ତମ୍ ଭବତି। ଏ ସାଣ୍ଡିଲି ଉପନିଷଦ ରହିଛି ଏ ଶ୍ଳୋକଟି, ଯାହାଙ୍କୁ ଜାଣିଲେ ଯସ୍ମିନ୍ ବିଜ୍ଞାନ୍ତେ ସର୍ବଂ ବିଜ୍ଞାନ୍ତମ୍ ଭବତି, ସବୁକିଛି ଜଣେ ଜାଣିପାରିବ। ଜଣେ ମୁକମ୍ କରନ୍ତି ବାଚାଳମ୍, ମୂକ ବ୍ୟକ୍ତି ମଧ୍ୟ ବାଚାଳ ହେଇଯିବ, ବା ଜଣେ ମୂର୍ଖ ବ୍ୟକ୍ତି ମଧ୍ୟ ପଣ୍ଡିତରେ ପରିଣତ ହେଇଯିବ। ଆମର ପ୍ରଭୁପାଦ ମହାରାଜ ଉଦାହରଣଟି ଦିଅନ୍ତି, ତାଙ୍କର ଗୁରୁଦେବ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ତାଙ୍କର ଗୁରୁଦେବ ଯେ ଆମର ଗୌରକିଶୋର ଦାସ ବାଜ ମହାରାଜ, ସେ କୌଣସି ପାଠ ପଢ଼ିନାହାନ୍ତି, କିନ୍ତୁ ସେ ଯାହା କହନ୍ତି ଶାସ୍ତ୍ରର କଥା ହିଁ କୁହନ୍ତି, ସେ ଯାହା କହନ୍ତି। ତେଣୁ ଜଣେ ଭଗବାନଙ୍କୁ ଜାଣିଲା ପରେ ତାଙ୍କର ଆଉ କିଛି ଜାଣିବାକୁ ବାକି ରହେ ନାହିଁ। ଯସ୍ମିନ୍ ବିଜ୍ଞାନ୍ତମ୍ ବିଜ୍ଞାନ୍ତେ ସର୍ବଂ ବିଜ୍ଞାନ୍ତମ୍ ଭବତି, ଭଗବାନଙ୍କୁ ଜାଣିଲେ ଜଣେ ସବୁକିଛି ଜାଣିପାରିବ। ପ୍ରଭୁପାଦ ମହାରାଜ ଦେଖନ୍ତୁ, କିଏ କେତେ ପ୍ରକାର କେତେ ପ୍ରଶ୍ନ ସବୁ ରହିଛି, କିଏ କେତେ କ'ଣ ନ କରିଛନ୍ତି, ସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ପ୍ରଭୁପାଦ ମହାରାଜ। ବୈକୁଣ୍ଠ ଲୋକଠୁ ଆରମ୍ଭ କରି ଭୌତିକ ଜଗତ ପର୍ଯ୍ୟନ୍ତ ସବୁ ସବୁ ବିଷୟରେ ସେ କହିଛନ୍ତି। ମୁଁ ସେଦିନ କହୁଥିଲି, ଜଣେ ପ୍ରଶ୍ନ ପଚାରିଲେ, ଆମର ଯେଉଁ ଏ ଡ୍ରେସ୍ ରହିଛି, ଏ ଡ୍ରେସ୍ କାହିଁକି ଏଭଳି ଭାବରେ ଆମେ ପିନ୍ଧୁଛେ? ଭଗବାନ କହିଲେ, ଏଇଟା ହେଉଛି ଆମ ବୈକୁଣ୍ଠ ଲୋକ ଡ୍ରେସ୍, ବୈକୁଣ୍ଠ ଲୋକର ଯେଉଁମାନେ ଅଛନ୍ତି ସେମାନେ ଏଇ ଡ୍ରେସ୍ ପିନ୍ଧୁଛନ୍ତି। ତେଣୁ ଏହିଭଳି ଭାବରେ ପ୍ରଭୁପାଦ ମହାରାଜ, ଭଗବାନଙ୍କ ଜଣେ ଶୁଦ୍ଧ ଭକ୍ତ ହେବ ମାନେ ତାଙ୍କୁ ଏମିତି କିଛି ବସ୍ତୁ ନାହିଁ ସେ ଜାଣିପାରିବ ନାହିଁ, ପଚାରିବା ଦରକାର ନାହିଁ। ପଚାରିଲେ ଯଦି ପ୍ରଶ୍ନର ଉତ୍ତର ଦେବେ ସେଇଟା ବଡ଼ କଥା ନୁହଁ, ନ ପଚାରିକି ପ୍ରଶ୍ନର ଉତ୍ତର ଦେବେ ସେଇଟା ହେଉଛି ବଡ଼ କଥା। ସେସବୁ ଏଭଳି ଜାଣନ୍ତି। ଆମର ସଚ୍ଚିନନ୍ଦନ ପ୍ରଭୁ ଜଣେ ଅଛନ୍ତି, ଏବେ ଚାଲିଗଲେଣି, ଯେଉଁ ଦଣ୍ଡଭଙ୍ଗା ଲୀଳା ଯେଉଁ ରହିଛି ଚନ୍ଦନପୁରରେ, ତାଙ୍କର ସେ ଆଶ୍ରମ କରିଛନ୍ତି। ସେଥିରେ କହୁଥିଲେ, ପ୍ରଭୁପାଦ ଯେତେବେଳେ ଯାଇଥିଲେ ଭୁବନେଶ୍ୱରକୁ 1977 ମସିହାରେ, ଯେଉଁଟା ଆମର ଇସ୍କନର ଫାଉଣ୍ଡେସନ୍ ଦିଆଯାଇଥିଲା ଭୁବନେଶ୍ୱରର 2 ଫେବୃଆରୀରେ, ତା ପୂର୍ବରୁ ଯାଇଥିଲେ ସିଏ, ତେଣୁ ଯାଇଥିଲେ ସେତେବେଳେ ସେ ଜଣେ ସାମ୍ବାଦିକ ଜଣେ ଯାଇଥିଲେ ତାଙ୍କ ପାଖକୁ। ସେ ସାମ୍ବାଦିକ ଜଣକ ତାଙ୍କର ବହୁତ ତାଙ୍କର ଗୋଟେ ପ୍ରଶ୍ନ ଏଭଳି ଥିଲା, କେହି ପ୍ରଶ୍ନର ଉତ୍ତର ଦେଇପାରୁନଥିଲେ। ବହୁତ ଧାର୍ମିକ ବ୍ୟକ୍ତିମାନଙ୍କ ପାଖକୁ ଯାଇଛନ୍ତି, ବହୁତ ସାଧୁ ଗୁରୁମାନେ ସବୁ ପାଖକୁ ଯାଇଛନ୍ତି, କିନ୍ତୁ ସେ ପ୍ରଶ୍ନର ତାଙ୍କ ସନ୍ତୋଷଜନକ ଉତ୍ତର ପାଇପାରୁନଥିଲେ। ତେଣୁ ସେ ଆସି ସେଦିନ ପ୍ରଭୁପାଦଙ୍କର କୃପା ପ୍ରାପ୍ତ ହେଲେ ସେ ଆସି ସେଠି ବସିଛନ୍ତି। ସେ ଭାବୁଛନ୍ତି ସେ କେତେବେଳେ ସୁଯୋଗ ମିଳିଲେ ଆମେ ସେ ପ୍ରଶ୍ନଟି ପଚାରିବା। ତେଣୁ ସେହି ସମୟରେ ଆମର ସଚ୍ଚିଦାନନ୍ଦ ପ୍ରଭୁ ରହିଛନ୍ତି, ସେ ମଧ୍ୟ ସେଇଠି ଥିଲେ। ତେଣୁ ସେ ଥିଲାବେଳେ ସେ ପ୍ରଭୁପାଦ ମହାରାଜ ଗୋଟେ କଥା ଆରମ୍ଭ କରୁଥିଲେ, କଥା ଚାଲିଥିଲା ତାଙ୍କର। ତାଙ୍କର ବହୁତ ଶିଷ୍ୟମାନେ ସବୁ ଥିଲେ ସେଠି, ତାଙ୍କ ସହିତ କଥା କରୁଥିଲେ। ଆମର ଶିଷ୍ୟମାନେ ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ମଧ୍ୟ ସେଠି ଥିଲେ। ଆପଣ ପ୍ରଭୁପାଦ କନଭରସେସନ୍ ସେ ସବୁ ଦେଖିବେ 1977 ମସିହାରେ। ଗୌରବନ୍ଦ ମହାରାଜ ବି ଥିଲେ, ଗୌରବନ୍ଦ ତାଙ୍କ ଆଶ୍ରମ ସେଇଟା ଆଉ। ଆମର ଅନ୍ୟମାନେ ସବୁ ତାଙ୍କର ଶିଷ୍ୟମାନେ ସବୁ ଯାଇଥିଲେ ସେଠିକି। ତେବେ ସେ କ'ଣ ସବୁ ଆଲୋଚନା ଚାଲିଥିଲା, କିନ୍ତୁ ହଠାତ୍ ପ୍ରଭୁପାଦ ମହାରାଜ କ'ଣ କହିଲେ, ଜଣଙ୍କୁ କହିଲେ ତୁମେ ଯାଇକି ଚୈତନ୍ୟ ଚରିତାମୃତର ଅମକଟା ଆଣ, ଚୈତନ୍ୟ ଚରିତାମୃତର ଅମକ ଭାଗଟା ଆଣ। ତେଣୁ ଆମର ସଚ୍ଚିଦାନନ୍ଦ ପ୍ରଭୁ କହୁଥିଲେ, କିନ୍ତୁ ତାଙ୍କର ଧାରଣା ହେଲା ବୃଦ୍ଧ ବ୍ୟକ୍ତି ହୋଇଗଲେଣି ତ ତାଙ୍କର ମୁଣ୍ଡଟା ଠିକ ଭାବରେ କାମ କରୁନି, କେଉଁ ଗୋଟା କଥା ଚାଲିଛି ପୁଣି ହଠାତ୍ ଆଉ ଗୋଟେ କ'ଣ କହିଲେ ଯାଇକି ଆଣିବା ପାଇଁ। ଯାହା ବି ହେଉ ସେ ବ୍ୟକ୍ତି ଜଣଙ୍କ ସେ ପ୍ରଭୁ ଭକ୍ତ ଜଣଙ୍କ ସେ ସବୁ ଆଣିଲେ, ସେ ଚୈତନ୍ୟ ଚରିତାମୃତ ଆଣିଲେ, ପ୍ରଭୁପାଦ ମାନେ ସେଟା ପାଠ କଲେ। ପାଠ କରିକିରି ଯେତେବେଳେ ଆଲୋଚନା କରିଗଲା ସରିଲା ପରେ, ସବୁ କଥା ସରିଲା ପରେ, ଏଇ ଯେଉଁ ସାମ୍ବାଦିକ ଜଣଙ୍କ ଯେଉଁ ମନରେ ଯେଉଁ ପ୍ରଶ୍ନ ଥିଲା, ଯେଉଁ ପ୍ରଶ୍ନ ଅନେକ ସାଧୁ ପାଖକୁ ଯାଇକରି ସେ ପ୍ରଶ୍ନର ଉତ୍ତର ପାଇପାରୁନଥିଲେ, ଏଇଟାକୁ ନ ପଚାରିକି ମଧ୍ୟ ସେ ପ୍ରଶ୍ନର ଉତ୍ତର ପାଇଗଲେ। ତେଣୁ ସେ କହିଲେ ଇଏ ସ୍ୱୟଂ ଭଗବାନ। ଏଇଭଳି ଭାବରେ ସଚ୍ଚିଦାନନ୍ଦ ପ୍ରଭୁ ଏଇଟା କହୁଥିଲେ ଥରେ। ଅଛି ଆଉ ମୁଁ ସେ ବହିଟା ପଢ଼ିନି। ଆଚ୍ଛା ଯାହା ହଉ, ଇଏ ଭଗବାନ ଯେଉଁଭଳି ଭାବେ ଆଶ୍ଚର୍ଯ୍ୟ କରିପାରନ୍ତି, ଭଗବାନ ଭକ୍ତ ମଧ୍ୟ ସେଇଭଳି ଭାବରେ ଆଶ୍ଚର୍ଯ୍ୟ କରିପାରନ୍ତି। ସାଧାରଣତଃ ଲୋକମାନେ ଭାବନ୍ତି ଜଣେ ଭକ୍ତ କ'ଣ ବଡ଼ ଆଶ୍ଚର୍ଯ୍ୟ କରିପାରୁଛି, ଭକ୍ତ କ'ଣ କରୁଛି। ଥରେ ଆମେ ଯାଇଥିଲୁ ମାୟାପୁରରେ, ଆମର ରହିଛି କାହାର ଗୋଟେ ମନ୍ଦିର ରହିଛି ସେଠି, ଗଙ୍ଗା ଯେଉଁ ରହିଛନ୍ତି ଗଙ୍ଗା ମାଡ଼ି ଆସୁଥିଲେ, ସେ ମନା କରିଦେଲେ ଏପଟୁ ଆସିବା ପାଇଁ, ତେଣୁ ସେ ଗଙ୍ଗାର ପରିବର୍ତ୍ତନ ହୋଇଗଲା। କେଉଁ ଆଶ୍ରମ ସେଇଟା କାହାର, ଆମର ଏଇ ଗୋସ୍ୱାଇମାନଙ୍କର କାହାର ଜଣଙ୍କର, ସେ ମୋତେ ଜଣେ କହୁଥିଲେ ଯେ ସିଏ କ'ଣ ହେଇଛି, ଜଣେ ସବୁ ପଚାରିଲେ ଆପଣ କ'ଣ କିଛି ଅଦ୍ଭୁତ କରିପାରିବେ, ଏମିତି ସବୁ ପଚାରିଥିଲେ। ତେଣୁ ସେ କ'ଣ କଲେ, ଗୋଟେ ବାଡ଼ିଟେ ଧରିଥିଲେ, ବାଡ଼ିଟାକୁ ଏମିତି 2-3 ଥର ବାଡ଼େଇଦେଲେ। ବାଡ଼େଇଦେଲା ପରେ ତା'ପରେ କହିଲେ ଏଇଟା କ'ଣ ବଡ଼ ଆଶ୍ଚର୍ଯ୍ୟ କଥା, ଆମେ କ'ଣ ବାଡ଼ି ପାରିବୁନି କି, ନା ନା ନା, ଏ ବୃନ୍ଦାବନରେ ଅମକ ଜାଗାରେ ସେ ଛେଳିଟା ଯାଇକରି ସେ ଆଶ୍ରମରେ ସବୁ ଖାଇଦେଉଥିଲା, ସବୁ ଗଛ ଫଛ ସବୁ ଖାଇଦେଉଥିଲା, ତୁଳସୀ ଗଛ ଖାଇଦେଉଥିଲା। ତେଣୁ ଏଇଠି ସବୁ ମୁଁ ବାଡ଼େଇଦେଲି, ସେ ଯାଇ ପଳେଇଗଲା, ସେ ତୁଳସୀ ଆଉ ରହିଲା ନା, ଏମାନେ ସେ ପଳେଇଗଲା, ଛେଳିମାନେ ସବୁ ପଳେଇଗଲେ। ଏଇଟାକୁ ତାପରେ ଅନ୍ୟ ଭକ୍ତମାନେ ସବୁ ପଚାରିକି ବୁଝିଲା ବେଳକୁ ଦେଖିଲା ବେଳକୁ ସତକଥା ସେଇଟା ହେଇଥିଲା। ଏଇଭଳି ଭାବରେ ପ୍ରଭୁପାଦ ମହାରାଜ ସାମ୍ବାଦିକମାନେ ପ୍ରଶ୍ନ ପଚାରନ୍ତି, ଆପଣ କ'ଣ କିଛି ଅଦ୍ଭୁତ କରିପାରୁନାହାନ୍ତି ତ, ଯେଉଁମାନେ କ'ଣ ଯୋଗ ଅଷ୍ଟାଙ୍ଗ ଯୋଗ କରନ୍ତି, ବହୁତ ଅଦ୍ଭୁତ କାର୍ଯ୍ୟ କରନ୍ତି, ଆପଣ କ'ଣ ଅଦ୍ଭୁତ କରୁଛନ୍ତି ନା। ପ୍ରଭୁପାଦ ମହାରାଜ କହିଲେ ଯେଉଁଟା ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ହେଉଛି, ଏଇ ଯେଉଁ ହ୍ୱାଇଟ୍ ଏଲିଫ୍ୟାଣ୍ଟ ସବୁ ରହିଛି ଦେଖୁଛୁ ଆମେ, ଭକ୍ତ ଯେଉଁ ପାଶ୍ଚାତ୍ୟ ଭକ୍ତ ସବୁ ରହିଛନ୍ତି, ଏମାନେ ହ୍ୱାଇଟ୍ ଏଲିଫ୍ୟାଣ୍ଟ ସବୁ ନୃତ୍ୟ କରୁଛନ୍ତି, ସେଇଟାକୁ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ। ସେମାନେ କେଉଁଭଳି ଅବସ୍ଥାରେ ଥିଲେ, ସେମାନଙ୍କୁ ଆଜି ଭଗବାନଙ୍କର ନାମ ନେଇ ନାମ କୀର୍ତ୍ତନ କରି ଭଗବାନଙ୍କୁ ନୃତ୍ୟ କରୁଛନ୍ତି, ହରେ କୃଷ୍ଣା ହରେ କୃଷ୍ଣା 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ତେଣୁ ଆମେରିକା ସରକାରଙ୍କର ତାଙ୍କର ହେଡ଼େକ୍ ହୋଇଯାଇଥିଲା, ଏମାନେ ସବୁ ଏଇଭଳି ଭାବରେ ଡ୍ରଗ୍ ଆଡିକ୍ଟ ହୋଇଯାଇଥିଲେ, ନିଶାସକ୍ତ ହୋଇଯାଇଥିଲେ, ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ, କିନ୍ତୁ ପ୍ରଭୁପାଦ ମହାରାଜଙ୍କର ସଂସ୍ଥାରେ ଯୋଗଦେବା ମାତ୍ରେ ଏସବୁ ଛାଡ଼ିଦେଲେ। ଏଇଟା ହେଉଛି ବଡ଼ ଆଶ୍ଚର୍ଯ୍ୟ, ଭଗବାନଙ୍କର ଭକ୍ତ ସେଇଭଳି ଭାବରେ, ଭଗବାନ ଯେଉଁଭଳି ଭାବରେ ଆଶ୍ଚର୍ଯ୍ୟ କରିପାରନ୍ତି, ଭଗବାନ ଭକ୍ତ ମଧ୍ୟ ସେଇଭଳି ଭାବରେ ଆଶ୍ଚର୍ଯ୍ୟ କରିପାରନ୍ତି। ଆମର ଭକ୍ତି ସ୍ୱରୂପ ଦାମୋଦର ସ୍ୱାମୀ ମହାରାଜ ଇଏ ସେଇ ସ୍ତରକୁ ନଗଲେ ଜଣେ ଏସବୁ କରିପାରିବେ ନାହିଁ, କିଏ କାହିଁ କହିବ ନାହିଁ ଆମେ ତୁମେ ଯେଉଁ ଆମର ଯେଉଁ ଆମର ରହିଛି ଏଇଟା ହେଇଛି ଗେଷ୍ଟ ହାଉସ୍ରେ ହେଇଛି, ସେ ଯେଉଁ କହିଲେ ଆମର ଏତେ ଜାଗା ଥିଲା, ସେ କାହିଁକି କହିଲେ ନା ତୁମେ ଗଭର୍ଣ୍ଣମେଣ୍ଟ ଜାଗାରେ କରିବ, କାହିଁକି କହିଲେ ସେଇଟା? ଏବଂ ଏଇଭଳି ଭାବରେ ମନ୍ଦିର ହେବ ସବୁ କହିଦେଇଥିଲେ, ବର୍ତ୍ତମାନ ସବୁ ହେଉଛି, ସେଇଟା ସବୁ ଠିକ୍ ହେବ। ସେ ଏଇଭଳି ଭାବରେ ତାଙ୍କର ଶକ୍ତି ରହିଛି, ସାଧାରଣ ବ୍ୟକ୍ତି ଏସବୁ କରିପାରିବେ ନାହିଁ। ଯେଉଁ କୁହାଯାଏ ବ୍ରହ୍ମାଣ୍ଡ ତାରିତେ ଶକ୍ତି ଧରେ ଜଣେ ଜଣେ, ଏଇସବୁ ବ୍ରହ୍ମାଣ୍ଡକୁ ତାରିପାରିବେ ସେ, ଏତେ ଶକ୍ତି ରହିଛି, ଅଦ୍ଭୁତ ଶକ୍ତି ତାଙ୍କ ପାଖରେ ରହିଛି, ସବୁକିଛି ଆଶ୍ଚର୍ଯ୍ୟ ଜିନିଷ ରହିଛି, ଆଉ ଭଗବାନ କଥା କ'ଣ କହିବା। ତେଣୁ ଏଇଭଳି ଭାବରେ ପାଞ୍ଚ ନମ୍ବର ଶୁକ୍ର ଯାତ୍ରା, ଏଇଟା କହିଲି ନା, ପାଞ୍ଚ କହିଲି, ଭଗବତ ମୁଁ କେଉଁ ଶ୍ଳୋକଟା କହିଲି, ପାଞ୍ଚ କହିଲି, ହଁ ପାଞ୍ଚ ଶ୍ଳୋକଟି କହିଛି। ପାଞ୍ଚ ଶ୍ଳୋକରେ କୁହାଯାଉଛି, ତ୍ୱାଂ ଶ୍ରୀଧର ସ୍ୱାମୀ କହୁଛନ୍ତି ଯେ ତ୍ୱାଂ ବିନା ନ ତତ୍ର କିଞ୍ଚିତ ଅଦ୍ଭୁତମ ଇତ୍ୟର୍ଥ। ଶ୍ରୀଧର ସ୍ୱାମୀ କହିବାର ଉଦ୍ଦେଶ୍ୟ ହେଉଛି ଆପଣଙ୍କ ଛଡ଼ା ଆଉ କିଛି ଅଦ୍ଭୁତ ନାହିଁ, ଆପଣ ହିଁ ସବୁ ଅଦ୍ଭୁତର ମୂଳ। ତ୍ୱାଂ ବିନା ନ ତତ୍ର କିଞ୍ଚିତ ଅଦ୍ଭୁତମ, ଯେତେ ଅଦ୍ଭୁତ ବସ୍ତୁ ରହିଛି ସାଧାରଣ ବ୍ୟକ୍ତିମାନେ ସେଥିରେ ଅଦ୍ଭୁତ ଆଶ୍ଚର୍ଯ୍ୟ ହୋଇଯାଆନ୍ତି, କିନ୍ତୁ ସବୁଠାରୁ ବଡ଼ ଅଦ୍ଭୁତ ହେଉଛି, ଆଶ୍ଚର୍ଯ୍ୟ ହେଉଛି ଭଗବାନ ନିଜେ। ଭଗବାନଙ୍କ ଛଡ଼ା ଆଉ କ'ଣ ଆଶ୍ଚର୍ଯ୍ୟ ବସ୍ତୁ ଅଛି ବହୁତ କିଛି ଜଗତରେ? ଭଗବାନଙ୍କୁ ଯଦି ଜାଣିବ ତାଙ୍କ ପାଇଁ କିଛି ଆଶ୍ଚର୍ଯ୍ୟ ବସ୍ତୁ ଆଉ ନାହିଁ, ସବୁ ଆଶ୍ଚର୍ଯ୍ୟ ଭଗବାନ କରିପାରିବେ ସବୁଠାରୁ। ତେଣୁ ବୈଷ୍ଣବ ତୋଷଣ ଜୀବ ଗୋସ୍ୱାମୀ କହୁଛନ୍ତି ବୃହତ୍ତ୍ୱାତ୍ ଗୁଣତ୍ୱାତ୍ ଚ ବ୍ରହ୍ମବସ୍ତୁ, ଏଭଳି ଭାବରେ ସେ ବର୍ଦ୍ଧିତ ହେଉଥିବେ, ଶେଷ ଲିମିଟ୍ ନାହିଁ, ଅନଲିମିଟେଡ୍ ଜିନିଷ ରହିଛି। ତେଣୁ ବ୍ରହ୍ମବସ୍ତୁର ଅର୍ଥ ହେଉଛି ଏଇଟା। ବଢ଼ି ଚାଲିଛେ, ଗୋଟେ ଅନ୍ତିମ ସ୍ତରରେ ପହଞ୍ଚିବ ତା ନୁହଁ, ବଢ଼ି ଚାଲିଛେ। ବ୍ରହ୍ମବସ୍ତୁ ହେଉଛି ଏଭଳି ଭାବରେ ଅଣୁ ଅଣିଆନ୍ ମହତ ମହ୍ୟାନ୍ ନିହିତ ଗୁହ୍ୟାନ୍, ନା ନା ସେଇଟା ନୁହଁ, ଅଣୁର ଅଣିଆନ୍ ମହତ ମହ୍ୟାନ୍ ଜନ୍ତୁର ଗୁହ୍ୟାମ୍। ଭଗବାନ ଏଭଳି ବସ୍ତୁ ଯିଏକି ଅଣୁଠାରୁ ମଧ୍ୟ ଆହୁରି ଅଣୁ ହୋଇପାରିବେ, ସବୁଠାରୁ କ୍ଷୁଦ୍ରତମ ବସ୍ତୁଠାରୁ ମଧ୍ୟ କ୍ଷୁଦ୍ର ହୋଇପାରିବେ, ଏବଂ ସବୁଠାରୁ ବୃହତ୍ତମ ବସ୍ତୁଠାରୁ ମଧ୍ୟ ବୃହତ୍ ହୋଇପାରିବେ। ତେଣୁ ସେ ସମସ୍ତଙ୍କ ଜୀବଙ୍କ ଭିତରେ ଭିତରେ ରହିଛନ୍ତି, ନିହତ ଗୁହାୟାନ୍, ସମସ୍ତ ହୃଦୟ ଭିତରେ ସେ ରହିଛନ୍ତି ଭଗବାନ। ସେ ଏଭଳି ଅଦ୍ଭୁତ, ଅଣୁଠାରୁ ଅଣୁ ହୋଇପାରିବେ, ଜଣେ ଅଣୁଠାରୁ ଅଣୁ ହେଲେ ବୃହତ୍ ହୋଇପାରିବ ନାହିଁ, କିନ୍ତୁ ଭଗବାନ ଅଣୁରୁ ଅଣୁ ହେଲେ ମଧ୍ୟ ବୃହତ୍ରୁ ବୃହତ୍ ହୋଇପାରିବେ। ଇଏ ହେଉଛି ଭଗବାନଙ୍କର ଆଶ୍ଚର୍ଯ୍ୟ କଥା ରହିଛି, ଜଣେ କ୍ଷୁଦ୍ର ବସ୍ତୁ ବୃହତ୍ ବସ୍ତୁ ହୋଇପାରିବ ନାହିଁ, ବା ବୃହତ୍ ବସ୍ତୁ କ୍ଷୁଦ୍ର ବସ୍ତୁ ହୋଇପାରିବ ନାହିଁ, କିନ୍ତୁ ଭଗବାନ ଏଭଳି ବସ୍ତୁ ସେ କ୍ଷୁଦ୍ର ହୋଇପାରିବେ, ବୃହତ୍ ବି ହୋଇପାରିବେ। ତେଣୁ ଶ୍ରୀମଦ୍ ଭାଗବତଙ୍କ ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ବାର ଶ୍ଳୋକରେ ଉଦ୍ଧବ ସେକଥା କହୁଛନ୍ତି, ଜନ୍ମର୍ତ୍ୟଲୋପୈକଂ ସ୍ୱ ଯୋଗଂ ମାୟାବଳଂ ଦର୍ଶୟିତା ଗୃହୀତଂ ଭୀଷ୍ମାପନଂ ସ୍ୱସ୍ୟ ଚ ସ୍ୱଭଗର୍ଦେ ପରଂ ପଦଂ ଭୂଷଣ ଭୂଷଣାଙ୍ଗମ। ଭଗବାନଙ୍କର ଏଭଳି, ଆମେ ପ୍ରକୃତରେ ଭଗବାନଙ୍କର ଏସବୁ ଦେଖିପାରିବା ନାହିଁ, ଆମର ଚକ୍ଷୁ ନାହିଁ ଏସବୁ ଦେଖିବା ପାଇଁ ଭଗବାନଙ୍କର ରୂପ ଏସବୁ, ବା ବୁଝିପାରିବା ପାଇଁ ଆମର ପ୍ରତି ବୁଦ୍ଧି ନାହିଁ, କିନ୍ତୁ ମର୍ତ୍ୟଲୋପୈକମ୍, ମର୍ତ୍ୟବାସୀମାନଙ୍କର ବୁଝିବା ପାଇଁ ସମର୍ଥ ହେବା ଭଳି ଭଗବାନ ଲୀଳା କରିଛନ୍ତି। କୃଷ୍ଣଙ୍କର ଲୀଳା, ଆମେ ମଥୁରା ଲୀଳାରେ ପ୍ରବେଶ କରୁଛେ ଆଜି, ଏଇ ଆଶ୍ଚର୍ଯ୍ୟ ଭିତରେ ରହିଗଲେ ମଧ୍ୟ ଆଉ ଅଧ୍ୟା କିଛି କହିପାରିବା ନାହିଁ, ସମୟ ହୋଇଗଲା। ଜନ୍ ମର୍ତ୍ୟଲୋପୈକମ୍, ମର୍ତ୍ୟବାସୀମାନଙ୍କର ଉପଯୁକ୍ତ ଦେଖିବା ପାଇଁ ଯୋଗ୍ୟ ହେଲା ଭଳି ଭଗବାନ ଲୀଳା କରୁଛନ୍ତି। ଜନ୍ ମର୍ତ୍ୟଲୋପୈକମ୍, ନହେଲେ ଆମେ ଜାଣିପାରିବା ନାହିଁ ଭଗବାନ ଏଭଳି ବସ୍ତୁ। ଅର୍ଥାତ୍ ଶ୍ରୀକୃଷ୍ଣ ନାମାଦି ନ ଭବେତ୍ ଗ୍ରାହ୍ୟମିନ୍ଦ୍ରିୟ, ଭଗବାନ ନାମ ରୂପ ଗୁଣ ଇତ୍ୟାଦି ଆମେ ଜାଣିପାରିବା ନାହିଁ, କିନ୍ତୁ ଆମର ଜାଣିବା ପାଇଁ ଭଗବାନ ଏସବୁ ଲୀଳା କରିଛନ୍ତି। ଜନ୍ ମର୍ତ୍ୟଲୋପୈକମ୍ ସ୍ୱ ଯୋଗମ୍ ମାୟାବଳମ୍, ଯୋଗ ମାୟାଳେ ଭଗବାନ ଏସବୁ ଲୀଳା କରୁଛନ୍ତି। ଦର୍ଶୟିତା ଗୃହୀତମ୍, ଯୋଗମାଳାକୁ ଦର୍ଶନ ଗ୍ରହଣ କରି ଭଗବାନ ଏଇଭଳି ଭାବେ ଲୀଳାକୁ ଦର୍ଶନ ଦେଉଛନ୍ତି, ଦର୍ଶୟିତା ଆମକୁ ଦେଖାଉଛନ୍ତି। ଭୀଷ୍ମାପନଂ ସ୍ୱସ୍ୟଚ, ଭଗବାନ ଏ ଯେଉଁ ଲୀଳା ସବୁ ରହିଛି, ଭଗବାନ ରୂପ ଇତ୍ୟାଦି ଏଭଳି ରହିଛି। ଭୀଷ୍ମା ଭଗବାନ ନିଜେ ମଧ୍ୟ ଆଶ୍ଚର୍ଯ୍ୟ, ଅନ୍ୟମାନ କଥା କ'ଣ କହିବା, ଭଗବାନ ନିଜେ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଭୀଷ୍ମାପନଂ ସ୍ୱସ୍ୟଚ, ଦ୍ୱାରକାରେ ସେ ଯେଉଁ ଲୀଳାଟି ରହିଛି, ଭଗବାନ ଯେତେବେଳେ ଦେଖୁଥିଲେ ତାଙ୍କ ନିଜ ରୂପକ ପ୍ରତିଫଳନ ଦେଖୁଥିଲେ ଯେଉଁ ସ୍ଫଟିକ ଖମ୍ବରେ, ଭଗବାନ ଦେଖି ରୂପ ଦେଖିକି ଆଶ୍ଚର୍ଯ୍ୟ ହୁଅନ୍ତି, କେତେ ସୁନ୍ଦର ରୂପ ଏ କାହାର, ଜାଣିପାରନ୍ତି ନାହିଁ ସେ ରୂପ ତାଙ୍କର ବୋଲି। ତାପରେ ଯେତେବେଳେ ଭଗବାନ ଯେତେବେଳେ ଏପଟ ସେପଟ ହେଲେ ଦେଖିଲେ, ହଉ ଏଇଟା ମୋର ପ୍ରତିବିମ୍ବ। ଭୀଷ୍ମାପନଂ ସ୍ୱସ୍ୟଚ, ଅନ୍ୟମାନ କଥା କ'ଣ କହିବା, ସବୁ କରିଦେ ଭଗବାନଙ୍କ ଏଭଳି ସବୁ ରହିଛି ଐଶ୍ୱର୍ଯ୍ୟ। ପରଂ ପଦଂ ଭୂଷଣ ଭୂଷଣାଙ୍ଗମ, ଭଗବାନଙ୍କର ଏଭଳି ଶରୀର ରହିଛି ଯେ ଏ ଯେଉଁ ବର୍ତ୍ତମାନ ଯେଉଁ ଲାଗୁଛି ମାଳା ସବୁ ଦିଆଯାଉଛି ବା ବିଭିନ୍ନ ପ୍ରକାର ଅଳଙ୍କାର ଇତ୍ୟାଦି ସବୁ ଦିଆଯାଉଛି, ଇଏ ଭୂଷଣ ଭୂଷଣାଙ୍ଗମ, ଏ ଯେଉଁ ଭୂଷଣ ଭଗବାନଙ୍କର ଯେଉଁ ଅଙ୍ଗର ଯେଉଁ ଭୂଷଣ ସବୁ ରହିଛି, ଭଗବାନ ଅଙ୍ଗ ଏ ଭୂଷଣ ଦ୍ୱାରା ଅଳଙ୍କାର ଦ୍ୱାରା ଅଳଙ୍କୃତ ହେଉନାହାନ୍ତି। ଭଗବାନ ରୂପ ଏ ଅଳଙ୍କାର ସାଧାରଣତଃ ଲୋକମାନେ ଯେଉଁ ଅଳଙ୍କାର ଇତ୍ୟାଦି ଧାରଣ କରନ୍ତି ସେ ଆହୁରି ସୁନ୍ଦର ଦେଖାଯାଆନ୍ତି। କେତେ ପ୍ରକାର ଆଡ଼ଭର୍ଟାଇଜମେଣ୍ଟ ହେଉଛି, ଜୁଏଲର୍ମାନେ ସବୁ ଆଡ଼ଭର୍ଟାଇଜମେଣ୍ଟ କରନ୍ତି, ଏସବୁ ପକାଇଦେଲେ ତାଙ୍କର ସୌନ୍ଦର୍ଯ୍ୟ ବଢ଼ିଯାଏ। କିନ୍ତୁ ଭଗବାନଙ୍କର ସୌନ୍ଦର୍ଯ୍ୟ ଏଭଳି ଯେ ଅଳଙ୍କାର ଯେଉଁ ପକାଯାଏ, ଏ ଅଳଙ୍କାର ମାନେ ଅଳଙ୍କୃତ ହୁଅନ୍ତି। ଭୂଷଣ ଭୂଷଣ ଆଙ୍ଗମ, ଭଗବାନଙ୍କ ରୂପ ଏଭଳି, ଭଗବାନ ରୂପର ସୌନ୍ଦର୍ଯ୍ୟ ଏତେ ରହିଛି, ସେ ସୌନ୍ଦର୍ଯ୍ୟରେ ଯେଉଁ ବିଭିନ୍ନ ପ୍ରକାର ଆମେ ତାଙ୍କୁ ସୌନ୍ଦର୍ଯ୍ୟ ମଣ୍ଡିତ କରୁଛେ, ବିଭିନ୍ନ ପ୍ରକାର ମାଳା ଦେଉଛେ ବା ଯାହା ସବୁ କରୁଛେ, ଆକ୍ଚୁଆଲି ସେମାନେ ସୁଶୋଭିତ ହେଉଛନ୍ତି, ସେ ମାଳାମାନେ ସୁଶୋଭିତ ହେଉଛନ୍ତି। ଭଗବାନ ରୂପ ଏଭଳି ଭୂଷଣ ଭୂଷଣ ଆଙ୍ଗମ ସେମିତି କୁହାଯାଇଛି। ତେଣୁ ବୃହତ ବୈଷ୍ଣବ ତୋଷଣରେ କୁହାଯାଉଛି, ନୁ କହିଲେ ନିଶ୍ଚିନ୍ତମ, ଯଦ୍ବା ଅନୁ ବାରମ୍ବାର ପଶ୍ୟତ ଭୂମାଦୌ, ଏଠି ସେ ଶବ୍ଦଟି ନାହିଁ, ଯାହା ବି ହଉ, ଭୂମାଦୌ ପୂର୍ବସ୍ମିତ ଅଦୃଷ୍ଟ ଅତ୍ର ଚ ଦୃଷ୍ଟମିତି ବିଶେଷ, ସନାତନ ଗୋସ୍ୱାମୀ କଥା କହିଛନ୍ତି, ଏଇଟା କ'ଣ ଅର୍ଥ ମୁଁ ବୁଝିପାରୁନାହିଁ। ଯାହା ବି ହଉ, ଦେଖ ନୁ ଆଉ କେଉଁଥିରେ ଶବ୍ଦ ଥିବ ବୋଧେ, ନୁ ଶବ୍ଦଟି ରହିଛି ଏଠି ନାହିଁ, କେଉଁ ଭାଗବତମରେ ଏ ନୁ ଶବ୍ଦଟି ରହିଛି, ନୁ ଶବ୍ଦଟି ଅର୍ଥ ହେଉଛି ନିଶ୍ଚିନ୍ତ ବୋଲି ନିଶ୍ଚିନ୍ତ ଭାବରେ କୁହାଯାଉଛି। ଯଥା ଅନୁ କହିଲେ ବାରମ୍ବାର ପଶ୍ୟତ, ଏ ରୂପକୁ ସେ ବାରମ୍ବାର ଦର୍ଶନ କରୁଥିଲେ, ଏଇ ଯେଉଁ ରୂପ ଜଳ ଭିତରେ ଦେଖିଥିଲେ। ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ 29 ଶ୍ଳୋକରେ ମଧ୍ୟ ସେ କଥା କୁହାଯାଇଛି, ମୁଁ ଏଇଟା କହିଦେଇଛି, ଆଶ୍ଚର୍ଯ୍ୟବତ୍ ପଶ୍ୟତି କଶ୍ୟତି ଏନଂ, ଆଶ୍ଚର୍ଯ୍ୟବତ୍ ବଦତି ତଥୈବ ଚାନ୍ୟଂ, ଆଶ୍ଚର୍ଯ୍ୟବତ୍ ଅନ୍ୟ ଶୁଣନ୍ତି ଶ୍ରୁତ୍ୟାପି ନ ବେଦ ଚୈବ କଶ୍ଚିତ୍। ଇଏ ଆତ୍ମା ବସ୍ତୁ ବା ଭଗବତ ବସ୍ତୁ ଏଭଳି ବସ୍ତୁ ରହିଛି ଆଶ୍ଚର୍ଯ୍ୟ, ଅର୍ଜୁନଙ୍କର ମନରେ ଚିନ୍ତା କରୁଛନ୍ତି, ପ୍ରଭୁ ଆପଣ ଏତେ କହିଲେ ମଧ୍ୟ ମୁଁ ଏଇଟାକୁ ବୁଝିପାରୁନାହିଁ, ଆତ୍ମା ବିଷୟରେ ବୁଝିପାରୁନାହିଁ। ତେଣୁ ଅର୍ଜୁନଙ୍କର ମନର ଭାବ ଜାଣିକରି ଭଗବାନ ଏ ଶ୍ଳୋକଟି କହିଛନ୍ତି, ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟ 29 ଶ୍ଳୋକରେ ଏଇଟା କହିଛି, ଯେ ଏ ବସ୍ତୁ ହେଉଛି ଏଭଳି ଭାବରେ ଆଶ୍ଚର୍ଯ୍ୟ ବସ୍ତୁ, ଆଶ୍ଚର୍ଯ୍ୟ ବଦତି କଶ୍ୟବ ତଥୈବ ଚାନ୍ୟଂ, ଭଗବାନଙ୍କ ଏଇ ଯେଉଁ ଲୀଳା ସବୁ ରହିଛି ବା ଆତ୍ମା ସମ୍ବନ୍ଧୀୟ ବସ୍ତୁ ରହିଛି ଏଇଟାକୁ ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣନା କରନ୍ତି। କାରଣ ଏଇଟା ସାଧାରଣ ଲୌକିକ ବସ୍ତୁ ନୁହେଁ, ଏଇଟା ଅଲୌକିକ ବସ୍ତୁ, ସେଥିପାଇଁ ଆଶ୍ଚର୍ଯ୍ୟ କଥା। ଏବଂ ଆଶ୍ଚର୍ଯ୍ୟ ଭଳି ଅନ୍ୟମାନେ ମଧ୍ୟ ଶୁଣନ୍ତି ବା ଆଶ୍ଚର୍ଯ୍ୟ ଭଳି ଅନ୍ୟମାନେ ମଧ୍ୟ ଆଶ୍ଚର୍ଯ୍ୟ ବଦତି ଦେଖନ୍ତି କହନ୍ତି ଶୁଣନ୍ତି, ଶୁଣିକିରି ମଧ୍ୟ କେହି ଇଏ ହେଉଛି ଆଶ୍ଚର୍ଯ୍ୟ ବସ୍ତୁ ହେଉଛି ଏଭଳି ଭାବରେ, ଏଇଭଳି ଭାବରେ ଅନେକ ଆଶ୍ଚର୍ଯ୍ୟ ବସ୍ତୁ ରହିଛି। ତେଣୁ ଯାହା ହଉ ମୁଁ ଏକଥା ଚିନ୍ତା କରୁନଥିଲି ସବୁ କହିବେଲି, କିନ୍ତୁ ଭଗବାନଙ୍କର ଆଶ୍ଚର୍ଯ୍ୟ ଏଇ ଆଶ୍ଚର୍ଯ୍ୟ ବିଷୟରେ ମଧ୍ୟ ଆଶ୍ଚର୍ଯ୍ୟ ହେଇକି ଏସବୁ କହିଲି, କାରଣ ମୋର ଚିନ୍ତା ଥିଲା ଅନ୍ୟ ସବୁ କଥା କହିବା ପାଇଁ। କିନ୍ତୁ ଯାହା ହଉ ଭଗବାନ ନିୟନ୍ତ୍ରିତ କରୁଛନ୍ତି ନା, ଋଷିକେଶ ନିୟନ୍ତ୍ରିତ କରୁଛନ୍ତି, ତେଣୁ ଭଗବାନ ଚାହିଁବେ ନା ଏ ଆଶ୍ଚର୍ଯ୍ୟ ବିଷୟ ତମେ କୁହ, ଆଶ୍ଚର୍ଯ୍ୟ ଭିତରେ ଯେତେ କହିଲେ ମଧ୍ୟ ଶେଷ ହେବ ନାହିଁ ଏ ଆଶ୍ଚର୍ଯ୍ୟ ବସ୍ତୁ ଏଭଳି ଭାବରେ। ତେଣୁ ଆଉ ଗୋଟେ ବଡ଼ ଆଶ୍ଚର୍ଯ୍ୟ ହେଉଛି ଆମର ପ୍ରେମାନନ୍ଦ ବୋଲି, ତାଙ୍କର ଶିକ୍ଷା ଗୁରୁ ହେଉଛନ୍ତି ଆମର ସଚ୍ଚିଦାନନ୍ଦ ପ୍ରଭୁ, ଏବଂ ମୁଁ ତାଙ୍କୁ ଦେଖିନଥିଲି, ଏ କଥା ଆରମ୍ଭ ହୋଇଗଲା ସେଇଟା ମଧ୍ୟ, ସେ ଆସି ପହଞ୍ଚୁ ପହଞ୍ଚୁ ସେ କଥା ମଧ୍ୟ ଆସିଗଲା, ଏଇଟା ମୋତେ ବଡ଼ ଆଶ୍ଚର୍ଯ୍ୟ। ଭଗବାନ ସବୁ କିଛି କରିପାରିବେ, ସବୁ ଆଶ୍ଚର୍ଯ୍ୟ କରିପାରିବେ ଭଗବାନ। ତେଣୁ ଯାହା ହେଉ, ଭଗବାନ ବର୍ତ୍ତମାନ ଖାଦ୍ୟ ଗ୍ରହଣ କରୁଛନ୍ତି, ଭୋଗ ଲାଗିଛି ଭଗବାନ ପାଖରେ। ତେଣୁ ଆଉ ଗୋଟିଏ ଶ୍ଳୋକ ପାଠ କରିବା, ଶ୍ଳୋକ ଛଅ। ଇତ୍ୟୁକ୍ତ୍ୱା ଚୋଦୟାମାସ ସନ୍ଦନଂ ଗାନ୍ଧିନୀସୁତ ମଥୁରା ମାନୟନ ରାମଂ କୃଷ୍ଣଂ ଚୈବ ଦିନାତ୍ୱେ। ତେଣୁ ଏଇଭଳି ଭାବରେ ଇତ୍ୟୁକ୍ତ୍ୱା ଗାନ୍ଧିନୀସୁତ ଅକ୍ରୂର, ଆ ପୂର୍ବରୁ ସବୁ କୁହାଯାଉଥିଲା ଅକ୍ରୂର, ଏଠି କାହିଁକି ସୁଖଦେବ ଗୋସ୍ୱାମୀ କହିଲେ ଗାନ୍ଧିନୀସୁତ ଅକ୍ରୂର ଗାନ୍ଧିନୀସୁତ ଇତ୍ୟୁକ୍ତ୍ୱା ଏଇଭଳି ଭାବରେ କହି, ଯେ ମୁଁ କ'ଣ ଆପଣଙ୍କ ଭିତରେ ସବୁକିଛି ରହିଛି, ମୁଁ ଆପଣଙ୍କୁ ଦେଖିଲି ମାନେ ଆଉ କିଛି ଅଦ୍ଭୁତ ନାହିଁ, ଏଇଭଳି ଭାବରେ କହିଲେ। ତେଣୁ କହିକିରି ଏଇଭଳି ଭାବରେ ଇତ୍ୟୁକ୍ତ୍ୱା ସନ୍ଦନଂ, ଏ ସନ୍ଦନଂ କହିଲେ ଏ ରଥ, ରଥ ଚୋଦୟା ମାସ ଚାଳୟା ମାସ, ରଥ ଚଳନ ଆରମ୍ଭ କଲେ। ଦିନାତେ କହିଲେ ଦିବାବସାନ କାଳେ ରାମଂ ବଳଦେବଂ କୃଷ୍ଣଂ ଚ ଏବ ମଥୁରାଂ ଅନୟତ। ପ୍ରାପୟା ମାସ, ଆମେ ଆଜି ମଥୁରାରେ ପହଞ୍ଚିଗଲେ, ବୃନ୍ଦାବନ ମଥୁରାରେ ପହଞ୍ଚିଗଲେ। ଏଇଭଳି ଭାବରେ ଗାନ୍ଧିନୀସୁତ କାହିଁକି କହିଲେ, କିଏ କହିପାରିବେ କାହିଁକି କହିଲେ? ଅକ୍ରୂର ତ କହୁଥିଲା ପୂର୍ବରୁ, ଅକ୍ରୂର ଅକ୍ରୂର ଚାଲିଥିଲା, ଏ ପର୍ଯ୍ୟନ୍ତ ଅକ୍ରୂର ଚାଲିଥିଲା, ଏଇଠି ହଠାତ୍ କାହିଁକି ଗାନ୍ଧିନୀସୁତ କହିଲେ? ଆଚାର୍ଯ୍ୟମାନେ ସେଇଟା ଟିକାରେ କହିବେ, ଆଉ କିଏ କହିପାରିବ? ତେଣୁ ଏଇଟାକୁ ସନାତନ ଗୋସ୍ୱାମୀ କହିଛନ୍ତି ତାଙ୍କ ଟିକାରେ। ଏଠି ଆମର ବିଶ୍ୱନାଥ ଚକ୍ରଠାକୁ ମଧ୍ୟ କିଛି ଭାଷ୍ୟ ଦେଇନାହାନ୍ତି, ଏଠି ସନାତନ ଗୋସ୍ୱାମୀ ସେ କହିଛନ୍ତି ବୃହତ ବୈଷ୍ଣବ ତୋଷଣରେ, ସେ କହୁଛନ୍ତି ନିତ୍ୟଂ ଏକସ୍ୟା ଗୋ ଦାନା ଜାତେତି ଗାନ୍ଧିନୀ ନାମ ସ୍ମରଣେନ ତସ୍ୟା ପରମ ଧର୍ମତ୍ୱଂ ତେନ ଚ ତତ୍ ସୁତସ୍ୟାପି ତାଦୃଶତ୍ୱଂ ସୂଚିତମ୍। ଗାନ୍ଧିନୀ ହେଉଛନ୍ତି, ଆଙ୍କର ପିତା ହେଉଛନ୍ତି ସୋପଳକ, ଇଏ ମଧ୍ୟ ବହୁତ ମହାନ ବ୍ୟକ୍ତି ରହିଛନ୍ତି। ସୋପଳକ ଏଭଳି ବ୍ୟକ୍ତି ଥିଲେ, ଯାହାଙ୍କର କିଛି ରୋଗ ହୋଇଛି ବା ଯାହା ହୋଇଛି ଯଦି ଛୁଇଁଦେବେ ସେ ତାଙ୍କ ରୋଗ ଭଲ ହୋଇଯିବ, ଏଭଳି ବ୍ୟକ୍ତି ଥିଲେ ସୋପଳକ। ତାଙ୍କ ମା ମଧ୍ୟ ଗାନ୍ଧିନୀ ମଧ୍ୟ ସେଇଭଳି ଭାବରେ ଥିଲେ। ଗାନ୍ଧିନୀ କ'ଣ ଥିଲେ ନା, ସ ନିତ୍ୟମ ଏକସ୍ୟା ଗୋ ଦାନ ଜାତେତି, ପ୍ରତିଦିନ ସେ ଗୋଟିଏ ଗୋଟିଏ ଗାଭୀ ଦାନ କରୁଥିଲେ। ଗାନ୍ଧିନୀ ନାମ ସ୍ମରଣେ ନା ତସ୍ୟା ପରମ ଧର୍ମତ୍ୱଂ, ଏ ପରମ ଧାର୍ମିକ ତାଙ୍କ ମା ଏଇଭଳି ଭାବରେ, ଆଉ ପୁଅ କିଭଳି ନ ହେବେ, ତାଙ୍କ ପିତା ମଧ୍ୟ ସେଇଭଳି ଭାବରେ। ତେଣୁ ପରମ ଧର୍ମତ୍ୱଂ ତେନ ଚ ତତ୍ ସୁତସ୍ୟା ବି ତା ଦୃଶ୍ୟତ୍ୱ ସୂଚିତମ୍, ଯାହାଙ୍କର ମା ଏଇଭଳି ତାଙ୍କ ପୁଅ କଥା କ'ଣ କହିବା, ତାଙ୍କର ଲୀଳା ସବୁ ଆସିବ କୃଣଙ୍କ କଥା। ସୁତସ୍ୟା ବି ତାଦୃଶତ୍ୱ, ତାଙ୍କ ସୁତ ମଧ୍ୟ ସେଇଭଳି ଭାବରେ ଧାର୍ମିକ ବ୍ୟକ୍ତି ସୂଚିତମ୍। ଏଇଟା ସୂଚନା ଦେବା ପାଇଁ ସୁଖଦେବ ଗୋସ୍ୱାମୀ ହଠାତ୍ କହିଦେଲେ ଗାନ୍ଧିନୀ ସୁତ ବୋଲି କହିଦେଲେ। ଆ ପୂର୍ବରୁ କେଉଁଠି ସେ ବର୍ଣ୍ଣନା, ଅକ୍ରୂର ଅକ୍ରୂର ଚାଲିଛି, ଦଶମ ଛନ୍ଦ ଛତିଶ ଅଧ୍ୟାୟରୁ ଚାଲିଛି, ଅକ୍ରୂର 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 ଚାଲିଛି, ତମେ କ୍ରୂର, ତମେ ଅକ୍ରୂର ନୁହଁ ତମେ କ୍ରୂର, ଏଇଭଳି ଭାବରେ ଗୋପୀମାନେ କହୁଛନ୍ତି 39 ଅଧ୍ୟାୟରେ, ଏସବୁ ଭାବେ କହି କାନ୍ଦୁଥିଲେ, ତମେ ହେଉଛ କ୍ରୂର, ଏଇଭଳି ଭାବରେ ଅକ୍ରୂର ଅକ୍ରୂର ଚାଲିଥିଲା। କିନ୍ତୁ ହଠାତ୍ ସୁଖଦେବ ଗୋସ୍ୱାମୀଙ୍କୁ ଆସିଗଲା ଏଇ କଥା, ଗାନ୍ଧିନୀ ସୁତ, କାହିଁକିନା ସେ ହେଉଛି ପରମ ଧାର୍ମିକ। ଆମେ ଯଦି ଗୋପୀମାନଙ୍କ ଭଳି ଭାବିବା ଇଏ ପ୍ରତି କ୍ରୂର, ନା ଇଏ ହେଉଛନ୍ତି ଗାନ୍ଧିନୀଙ୍କ ପୁତ୍ର, ପରମ ଧାର୍ମିକ ଇଏ। ତେଣୁ ମଥୁରା ଯେଉଁ ଶବ୍ଦ ବ୍ୟବହାର କରାଗଲା, ଇତ୍ୟୁକ୍ତ ଚୋଦୟା ମାସ ସନ୍ଦନଂ ଗାନ୍ଧିନୀ ସୁତ ମଥୁରା ମାନୟନ, ମଥୁରା ଶବ୍ଦର ଅର୍ଥ ହେଉଛି ମନ୍ଥ ବା ବିଲୋଡ଼େନ ଇତି ଅସ୍ମାନ ମଥୁରା ତାମ ଇତି ତୟ ସ୍ଥିତଂ ତଥା ବିଲୋଡ଼ିତଂ କ୍ଷେବିତଂ ଇତି। ମଥୁରା କହିଦେଲା ମାନେ ତାଙ୍କର ଚିତ୍ତ ବର୍ତ୍ତମାନ ମନ୍ଥିତ ହୋଇଗଲା, ସୁଖଦେବ ଗୋସ୍ୱାମୀ ମଥୁରା କଥା ଚିନ୍ତା କରିଦେଲେ, ମଥୁରା ଯାଇ ପହଞ୍ଚିଗଲେ। ମଥୁରା ଯେତେବେଳେ ପାଟିରୁ ତାଙ୍କର ମୁଖରୁ ମଥୁରା ଶବ୍ଦ ଆସିଯାଇଛି, ତାଙ୍କର ହୃଦୟ ମଧ୍ୟ ମନ୍ଥିତ ହୋଇଯାଇଛି, ସେଇଭଳି ଭାବରେ ଆଲୋଡ଼ିତ ହୋଇଯାଇଛି ମଥୁରା। ଆମେ କଥା କହିଲା ପୂର୍ବରୁ ଟିକେ, ଯେତେବେଳେ ଧ୍ରୁବ ମହାରାଜ ଯାଉଥିଲେ, ନାରଦ ମୁନି ସେ କଥା କହିଥିଲେ, ନିତ୍ୟଦାନ ସନ୍ନଦେ ପୁତ୍ର ତମେ ଯାଅ, ସେଇଠିକି ଯାଅ, ପ୍ରଥମେ नारद मुनि ताकू परीक्षा करुथिले, किंतु जतेबे ध्रुव महाराज से परीक्षा रे उत्तीर्ण होगले तापर अंतिम से से तत्तात गच्छ भद्रं ते जमुनाया तटं सुचि पुण्यं मधुवनं गत्र सानिध्यं नित्यदा हरे। मधुवनं ये मथुरा मधुवन रही जोटी भगवान सबुबले रही सान्यदा नित्यदा सबुबले भगवान रही मथुरा मथुरार बहुत महात्मा रही तरह सनातन गोस्वामी कहते मथुरा कहले मंथ मंथ शब्द आसूसी मंथ कहले विरोड़न आम हृदय विरोड़ित मंथित हे आसमान मथुरा भगवान चिंता करसंदी मोर मथुरा एटा आसमान मथुरा तमीति तो चीतंग तथा विरोड़ित क्षोभितंग इत वर्ष काल रहीगले वृंदावन एगार वर्ष पाखापाखि काल रहीगले बर्तमान मथुरा प्रवेश करसंदी तेन मथुरा प्रवेश कलापर तांकर मध्य चित्त विरोड़ित होउची बा क्षोभित होउची मथुरा नगरी रही तेणु मथुरा नगर में बर्तमान प्रवेश करिगले अवश्य प्रवेश करिया पूर्वर आउ किछि कथा रही छु दस ए छु अठर ये सब मथुरा जावा बाटर कौन सब होता से सब कथा कह तेणु अंत पक्षे आम मथुरा प्रवेश कर मथुरा शब्द आसीगला मथुरा लीला चलो बर्तमान मथुरा लीला सब भगवान कि भाई कह सब रही कथा आम कथा भी विश्राम देवा कार किसी प्रश्न अच्छी बा किसी कहार अच्छी टिप्पणी कथा विश्राम देवा आज्ञा सी स्वयं धर्म सी गोटे बग रूप से आसते जक्ष रूप से आसते धर्मभक्त ना जक्ष रूप से आसते सी जो पांडव मैने वनवास वनवास मैने जो पोशाक हारिकी बार वर्ष वनवास गोटे वर्ष अज्ञातवास से ट्रांजिशन पीरियडटा बार वर्ष वनवास सरी जाए बर्तमान अज्ञात भाषे प्रवेश करेंगे से ही समय लीलाटी होता धर्मराज निजे से परीक्षा करुले धर्मराज तेणु सी कौन है ना महाभारत विस्तार भाव वर्णना कर जो गोटे ब्राह्मण जड़े सी यज्ञ करवाई से तो निया लगो न कौन डीएसएल काठी लगो नत काठ अरणी को घर्षण कर तेणु से भाव में घर्षण करा बेले गोटे मृग आसिक से नहींगला से अरणी काठ दिखा नहींगला तेणु ये ब्राह्मण जनक व्यस्तव्यस्त हो धाऊला बेले पांडव मैंने पहुँचीगले कहे व्यस्त हो दरकार नहीं आम आणवु कहीकि रखिले तब गले से पांडव मैंने द्रौपदी सहित जाऊँच तेणु पांडव मैंने जाऊला बेले आउ से पारे ना से मृग को पारे ना कि किए आम द्रौपदी बहुत तृषार्थ हो गले तेणु तुम जल आने प्रथम गले सहदेव गले सहदेव गले फेरिले नकुल गले सी मत फेरिले नापर अर्जुन गले सी मत फेरिले ना भीमा गले सी मत फेरिले ना युधिष्ठिर अंत गले देखिले गोटे जलाशय रही चारि भाई मृत्युवरण करु आंखु मत बहुत शोष होती तेणु सी मत हठात पा पीवाप जो जाते से जक्ष जनक आसी सी कहले कहे यहाँ हूँ मोर जलाशय तुमर भाई मैंने मोर मोर अनुमति न नहींक्री ये सब पा पीव बर्तमान से मृत्युवरण करमें जदि मोर प्रश्नर उत्तर नदब तेल तुम मत मृत्युवरण कर तेना युधिष्ठिर महाराज पचारे कौन अच्छे प्रश्न पचारतु तो बहुत प्रश्न रही ताद ये गोटे प्रश्न था कि आश्चर्य तेना यह भाव में सब प्रश्न उत्तर दे सर कि कंथा कौ पंथा रही तर्को अप्रतिष्ठ सुत विभिन्न नाशा ऋषि जस्य मतंग भिन्नम धर्मस तत्व निहित गुहाया महाजन जेन गथस पंथा यही भाव में सब प्रश्न उत्तर देलापे धर्मराज कहले यक्ष यक्ष रूप से रही छद्मवेश रही पचारे जे मु तुम प्रश्न संतुष्ट हो गली तुम 100% पास कल तुम्हें बर्तमान तुम गोटे भाई को मु जीवन देवी कौ भाई को तुम चाहू जीवन प्राप्त हो तेणु सी कहले सहदेव ना सहदेव तुम आगे पूरा तुम युद्ध हे महाभारत युद्ध हे तुम भाई भीम को नब
ନହେଲେ ଅର୍ଜୁନକୁ ନେବା ଏମାନେ ସବୁ ଯୋଦ୍ଧା, ଆଉ ସହଦେବଙ୍କୁ ନେଇକିରି କ'ଣ କରିବ ତମେ ନେଇକିରି? ନା ମୋର ମାଆଙ୍କର କୁନ୍ତିକର ଆମେ ତିନି ଜଣ ପୁତ୍ର, ତାଙ୍କ ଭିତରୁ ମୁଁ ଜୀବିତ ଅଛି, କିନ୍ତୁ ମାଦ୍ରୀ ମାଉସୀଙ୍କର ଯେଉଁ ପୁତ୍ର ଦୁଇ ଜଣ ତାଙ୍କ ଭିତରୁ କେହି ନାହାନ୍ତି, ତେଣୁ ମୁଁ ଚାହୁଁଛି ଯାହା ଅସୁବିଧା ହେବା କଥା ହେବ, କିନ୍ତୁ ଅନ୍ତତଃ ପକ୍ଷେ ସେ ଜଣେ ଜୀବନ ଧାରଣ କରନ୍ତୁ। ତେଣୁ ଏହିଭଳି ଭାବରେ ସବୁ, ତାପରେ ଯକ୍ଷ ସମସ୍ତଙ୍କୁ ଜୀବନ ଦେଲେ, ପ୍ରଦାନ କଲେ। ତେଣୁ ତାପରେ ସେ ନିଜେ ନିଜର ସ୍ୱରୂପକୁ ଦେଖିଲେ। ତାଙ୍କର ପିତା ଯୁଧିଷ୍ଠିର ମହାରାଜ ପିତା ହେଉଛନ୍ତି ଧର୍ମରାଜ, ଧର୍ମରାଜ ହେଉଛନ୍ତି ଯମରାଜ। ତେଣୁ ଯୁଧିଷ୍ଠିର ମହାରାଜ କହିଲେ, ତୁମେ କ'ଣ ବର ମଠ ମାଗୁଛୁ ମାଗ? ତେଣୁ ସେ କହିଲେ, ଆମେ ବର୍ତ୍ତମାନ ଯେଉଁ ଯିବୁ ଗୋଟିଏ ବର୍ଷ ଅଜ୍ଞାତବାସ ରହିବୁ, ଆପଣ ସେଥିପାଇଁ ବ୍ୟବସ୍ଥା କରନ୍ତୁ। ତେଣୁ ଦୁର୍ଯ୍ୟୋଧନ ବହୁତ ପ୍ରକାର ଚେଷ୍ଟା କରିଥିଲା, ଅଜ୍ଞାତବାସ ଧରିଦେଲେ ପୁଣି ସେ ବାର ବର୍ଷ ଯିବେ, କିନ୍ତୁ ଜାଣିପାରିଲା ନାହିଁ, କାରଣ ଭଗବାନଙ୍କ ବ୍ୟବସ୍ଥା। ତେଣୁ ସେ ଏଭଳି ଭାବେ ମତ୍ସ୍ୟ ରାଜ୍ୟରେ ରହିଥିଲେ, ବିରାଟ ରାଜ୍ୟରେ, ଯେଉଁଠି ରହିଛନ୍ତି ଆମର ଉତ୍ତରା ଇତ୍ୟାଦି ସବୁ ରହିଛନ୍ତି। ସେମାନେ ସବୁ ଗଲେ, ପାଞ୍ଚ ଜଣ ରହିଲେ, ସେଠି ରହିଲେ, ଛଦ୍ମବେଶରେ ରହିଲେ, କେହି ଜାଣିପାରିଲେ ନାହିଁ। ଯେତେବେଳେ ଜାଣିଲେ ସେତେବେଳକୁ ବର୍ଷଟି ପୁରିଗଲାଣି, ଆଉ ନାହିଁ ସମୟ। ଏଇଭଳି ଭାବରେ କଥା ରହିଛି। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତବୃନ୍ଦ କି ନିତାଇ ଗୌର ପ୍ରମାନନ୍ଦେ ଜୟ ଶ୍ରୀ ପ୍ରଭୁପାଦ।